অষ্টাদশ শ্রীমদ গৌরগোবিন্দ স্বামী শ্রী গুরুদেব কী জয়। জয়ং বিষ্ণুপাদ পরমহংস পরিব্রাজগাচার্য অষ্টাদশ শ্রীমদ অভয় চরণারবিন্দ ভক্তি বেদান্ত স্বামী শ্রী প্রভুপাদজি মহারাজ কী জয়। জগদ্গুরু শ্রী ভক্তি সিদ্ধান্ত সরস্বতী ঠাকুর শ্রী প্রভুপাদজি মহারাজ কী জয়। অনন্ত কোটি বৈষ্ণব ভক্তবৃন্দ কী জয়। ষড় গোস্বামী প্রভু কী জয়। শ্রী শ্রী গৌরনিতায় শ্রী শ্রী কৃষ্ণ বলরাম শ্রী শ্রী জগন্নাথ বলদেব সুভদ্রা মহারাণী কী জয়। শ্রী শ্রী রাধা গোপীনাথজিউ রাধা গোপালজিউ কী জয়। গ্রন্থরাশ্রীমদ ভাগবতম কী জয়। শ্রী চৈতন্য চরিতামৃত কী জয়। সনাতন গোস্বামী প্রভু কী জয়। ভক্তি তুলসী মহারাণী কী জয়। অনন্ত কোটি বৈষ্ণব ভক্তবৃন্দ কী জয়। নিতায় গৌর প্রেমানন্দে ज्ञानतिमिरांधस्य ज्ञानंजनशलाकया चक्षुन्मीलितं येन तस्मै श्रीगुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविंद स्वामिनिति नामिने। नमो विष्णुपदाय कृष्णपृष्ठाय भूतले শ্রীমতে ভক্তি বেদান্ত স্বামিনিতি নামিনে। নমস্তে সারস্বতী দেবে গৌরবাণী প্রচারিণী নির্বিশেষ শূন্যবাদী পাশ্চাত্য দেশ তারিণী। জয় শ্রীকৃষ্ণ চৈতন্য প্রভু নিত্যানন্দ শ্রী অদ্বৈত গদাধর শিবাসাদি শ্রী গৌরভক্তবৃন্দ। হরে কৃষ্ণ 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 হরে হরে, হরে রাম 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 হরে হরে। অজানুলম্বিত ভুজ কনকাবধাত সংকীর্তনৈক পিতরো কমলায়তাক্য। বিশ্বম্বর দ্বিজবর যুগধর্ম পালো বন্দে জগত প্রিয় করো করুণাবতার। বন্দে জগত প্রিয় করো করুণাবতার। বন্দে জগত প্রিয় করো করুণাবতার। ওম নমো ভগবতে বাসুদেবায়। ওম নমো ভগবতে বাসুদেবায়। ওম নমো ভগবতে বাসুদেবায়। সর্বপ্রথমে মোর পরমারাধ্য গুরুদেব শ্রী শ্রীমদ গৌরগোবিন্দ স্বামী শ্রী গুরুদেব অঙ্গর অভয় পদকমলরে কোটি কোটি দণ্ডবত প্রণাম পূর্বক এবং সংস্থার সংস্থাপক আচার্য কৃষ্ণ কৃপা শ্রীমতী সুষমত এসি ভক্তি বেদান্ত স্বামী শ্রী প্রভুপাদজী মহারাজঙ্কর পদকমলরে কোটি কোটি দণ্ডবত প্রণাম পূর্বক সমস্ত পূর্ব আচার্য এবং বর্তমান আচার্যমানঙ্কর চরণ কমলরে সম্পূর্ণ ভাবে শরণ নেই কোটি তাঙ্কর কৃপা ভিক্ষা করি এবং উপস্থিত সমস্ত বৈষ্ণবমানঙ্কর কৃপা প্রার্থনা করি মহাপ্রভুঙ্কর পার্শ্বদঙ্কর চরিত আমাদের শ্রবণ করছি চৈতন্য চৈতামৃত চৈতন্য ভাগবত আদি গ্রন্থ। বিশেষ ভাবে গতকাল আমাদের শুনুলে মহাপ্রভুঙ্কর আদেশে সনাতন গোস্বামী বৃন্দাবন যাই পৌঁছন্তি এবং যে মহাপ্রভু যে সেবা দিয়ে তুমি কম কর ভক্তি শাস্ত্রের প্রচার মথুরার লুপ্ত তীর্থ করহ উদ্ধার। যে তুমি বৃন্দাবনের বা মথুরার লুপ্ত তীর্থকে উদ্ধার কর শাস্ত্র প্রণয়ন কর বৈষ্ণব সদাচার গ্রন্থ রচনা কর সেবা প্রকাশ কর ସିଧାକନ୍ଦି ଗୋଟେ ନାମଧାରୀ ନୁହେଁ କି ବେଶଧାରୀ ନୁହେଁ, ଆମର ପରମାରାଧ୍ୟ ଗୁରୁଦେବ କୁହନ୍ତି। ଶିଷ୍ୟ ହେବା ପୂର୍ବରୁ ଜଣଙ୍କର ମନୋଭାବ କ'ଣ ରହିବା ଦରକାର ଗୁରୁଦେବଙ୍କ ପ୍ରତି, ସେଇଟା ଗୋସ୍ୱାମୀମାନେ ହିଁ ପ୍ରକଟ କରିଛନ୍ତି। ନିଜର ଇଷ୍ଟ ଠାରୁ, ନିଜର ଇଷ୍ଟ ପ୍ରଭୁଙ୍କ ଠାରୁ ବି ଗୁରୁଦେବଙ୍କର ବାକ୍ୟକୁ ସେମାନେ ଗୁରୁତ୍ୱ ଦେଇଛନ୍ତି। କାରଣ ଗୁରୁଦେବଙ୍କର ବାକ୍ୟକୁ ସେମାନେ କାହିଁକି ଗୁରୁତ୍ୱ ଦେଇଛନ୍ତି ନା, ଗୁରୁଦେବଙ୍କ ନିକଟରେ ସେଇ ଇଷ୍ଟଙ୍କର ଶକ୍ତି ସ୍ୱରୂପ ଶକ୍ତିଟା କାର୍ଯ୍ୟ କରୁଛି ବୋଲି ସେମାନେ ଉପଲବ୍ଧି କରିପାରୁଛନ୍ତି। ଆମେ ଯେହେତୁ ଜଡ଼ୀୟ ଚେତନାରେ ଅଛେ, ଜଡ଼ ଭୂମିକାରେ ଅଛେ, ଆଉ ଶରୀରର ଆବଶ୍ୟକତା ଉପରେ ସମ୍ପୂର୍ଣ୍ଣ ଭାବରେ ଆମର ଯାହାକୁନ୍ତି ଶରୀରର ଅଧିକାର ଅଛି ଆମ ଉପରେ, ଯଦିଓ ଆମେ ଆତ୍ମା କିନ୍ତୁ ଶରୀର ଆମ ଉପରେ, ଇନ୍ଦ୍ରିୟମାନଙ୍କ ସହିତ ଶରୀରର ସମସ୍ତ ଯାହା କୁହନ୍ତି ଅଙ୍ଗ ଆମର ଆତ୍ମବୃତ୍ତିକୁ ଯାହା ଭୁଲେଇ ଦେଇଛନ୍ତି, ଆମ ଉପରେ ତାଙ୍କର ଜାହିର ସେ କରିଛନ୍ତି ଶାସନଟା। କିନ୍ତୁ ଜଣେ ଶିଷ୍ୟ ହେବା, ଶିଷ୍ୟ ହେବାର ଅର୍ଥ ସେ ଗୁରୁଦେବଙ୍କ ନିକଟରେ ଗୁରୁତ୍ୱଟା କ'ଣ, କୃଷ୍ଣଙ୍କର ସ୍ୱରୂପ ଶକ୍ତିଟା କିଭଳି କାର୍ଯ୍ୟ କରୁଛି ସେଟା ଉପଲବ୍ଧି ନହେଲା ପର୍ଯ୍ୟନ୍ତ ସେ ପ୍ରକୃତ ଶରଣାଗତି ଆଚରଣ କରିପାରିବେ। ତାର ଶିଷ୍ୟ ତୋ ଆଚରଣଟା କେବଳ ଢଙ୍ଗ, କାରଣ ମନ ଭିତରେ ତାକୁ ବହୁତ ସନ୍ଦେହ ଆଣି ପକାଉଥିବ। କାରଣ ମନ ତ ଏଇ ଜନ୍ମର ନୁହେଁ ନା, ମନଟା ଆମେ ପ୍ରଭୁଙ୍କର ନାମ କରିପାରନ୍ତି, ମନଟା ତ ହିନ୍ଦୁ ଘରେ ଜନ୍ମ ହୋଇପାରନ୍ତି, ବ୍ରାହ୍ମଣ କୁଳରେ ଜନ୍ମ ହୋଇପାରନ୍ତି, ଦୀକ୍ଷା ନେଇପାରନ୍ତି, କିନ୍ତୁ ତାର ସହିତ ଯେ ମନଟା ସାଙ୍ଗେ ସାଙ୍ଗେ ଆମର ପରିବର୍ତ୍ତନ ହେଇଗଲା ଏଇଟା କହିପାରିବାନି। ଜନ୍ମ ଜନ୍ମାନ୍ତରର ସଂସ୍କାରକୁ ମନ ଧରିକି ରଖିଛି, ଆଉ ମନ ଏତେ ଶୀଘ୍ର ମାନିବ ନା, ଆପଣ ପରୀକ୍ଷା କରି ଦେଖ, ମନ ଗୋଟିଏ ଏଭଳି ବସ୍ତୁ ଭଗବାନ ତିଆରି କରିକି ଦେଇ ଛାଡ଼ିଛନ୍ତି, ମନ ଯେପର୍ଯ୍ୟନ୍ତ ଦୃଢ଼ ଭାବରେ ଗୋଟିଏ କଥାକୁ ସ୍ୱୀକାର ନ କରିଛି ସେ ପୂର୍ବ କଥାକୁ କେବେ ତ୍ୟାଗ କରିବ ନା। ଜଣଙ୍କ ନିକଟରେ ସମ୍ପୂର୍ଣ୍ଣ ମହତ୍ଵ ଦୃଷ୍ଟି ସେ ମନ ନ ଦେଖିଲା ପର୍ଯ୍ୟନ୍ତ, ଯାହାକୁ ଇଂଲିଶ କୁହନ୍ତି କନଭିନ୍ସଡ, ସେ କେବେ ତାର ଲଘୁତ୍ୱକୁ ତ୍ୟାଗ କରିପାରିବ ନା, କେବେ ନା। ଇଏ ମନର ଧର୍ମ। ତେଣୁ ଶିଷ୍ୟ ଯେଉଁ ମହାପ୍ରଭୁ ଯେଉଁ କହିଲେ ଗୌଡ଼ୀୟ ବୈଷ୍ଣବମାନଙ୍କର ଯେଉଁ ଜୀବନ ମହାପ୍ରଭୁ ଶିକ୍ଷା ଦେଲେ ସନାତନକୁ, ଆମେ ତ ଆଲୋଚନା କରିପାରିଲେ ନା। ଶିଷ୍ୟତ୍ଵ କେତେବେଳେ ପ୍ରାପ୍ତ ହୁଏ, ଶିଷ୍ୟତ୍ଵ ଦୀକ୍ଷାରେ ପ୍ରାପ୍ତ ହୁଅନ୍ତି ନା। ଆପଣଙ୍କୁ ଏକ ନୂଆ କଥା କହିଲେ ନା, ନା ଦୀକ୍ଷାରେ ଆନୁଷ୍ଠାନିକ ଶିଷ୍ୟତ୍ଵ ବୋଲି ଆମର ଯାହା କୁହନ୍ତି ରେକର୍ଡକୁ ଆସିଲା, ରେକର୍ଡ ଭୁକ୍ତ ହେଲା। ଆପଣଙ୍କର ଜମିଟା କ'ଣ କୁହନ୍ତି, ଗୋଟେ ଆମର ଆପଣଙ୍କର କ'ଣ ଜମିଟା ଟ୍ରାନ୍ସଫର ହେଇଗଲା ପରେ କ'ଣ ସାଙ୍ଗେ ସାଙ୍ଗେ ଆପଣଙ୍କ ନାମ ପଳେଇ ଆସିବେ କି, ହେଲେ ଆପଣ ଜାହିର କ'ଣ କରନ୍ତି, କି ଜାହିର କରନ୍ତି ନା, କ'ଣ ନାମଜାରି ହୁଏ, ଖଜଣା କଟା ହବ, ନାମଜାରି ହବ, ତାପରେ ଆପଣଙ୍କ ନାଁକୁ ଗଲା ପରେ ଆପଣ ସେମାନଙ୍କୁ ସେଥିରେ ମାଲିକ ହେବେ, ସରକାର ନାମଜାରି କରିବ, ନାମଜାରି ହୁଏନି। ଏ ଜମି କିଣିଥାନ୍ତୁ ପଚାରିବେ ଆପଣଙ୍କ ନାଁରୁ ଆପଣ କୋର୍ଟରେ ଟ୍ରାନ୍ସଫର କରିଦେଲା ପରେ ବି ନାମଜାରି ହେବା ପାଇଁ କିଛି ସମୟ ଦରକାର, ସେଟା ନହେଲା ପର୍ଯ୍ୟନ୍ତ ସେ ପୁଣି କ୍ୟାସ୍ କରି ନେଇଯାଇପାରିବ। କେବଳ ଜଣେ ଦୀକ୍ଷାରେ ବସିଗଲା ପରେ ବା ବର୍ଷେ ମୋର ହେଇଗଲା ମୁଁ ଗୁରୁଦେବଙ୍କଠାରୁ ଦୀକ୍ଷା ନେବି, ହଁ ସେଟା ଆନୁଷ୍ଠାନିକ ବିଧି ହିସାବରେ ବୈଷ୍ଣବ ବିଧି ହିସାବରେ ତୁମେ ଦୀକ୍ଷା ନେଲ, କିନ୍ତୁ ତୁମକୁ ଗୁରୁଦେବ ଗ୍ରହଣ କରିଛନ୍ତି ନା ତୁମେ କେମିତି ଜାଣିବ, ଆଉ ତୁମେ ଗୁରୁଦେବଙ୍କୁ ଗ୍ରହଣ କରିଛନ୍ତି ନା ବୋଲି କେମିତି ଜାଣିବ। ଗୋସ୍ୱାମୀମାନଙ୍କର ସିଦ୍ଧାନ୍ତ, ମହାପ୍ରଭୁଙ୍କର ସିଦ୍ଧାନ୍ତ, ଦୀକ୍ଷା କାଳେ ଶିଷ୍ୟ କରେ ଆତ୍ମସମର୍ପଣ। ଆଜ୍ଞା ଗୋଟେ ମାଲିକ, ଗୋଟେ ମାଲିକ ପାଖରେ ଗୋଟେ ଚାକର, ସେ ଆତ୍ମସମର୍ପଣ କରିଦେବ, ଡାକି ଆଣିଲେ ଦେଖିବା ରାସ୍ତାରେ କେତେ ଲୋକ ବୁଲୁଛନ୍ତି, ତ ଡାକିବ ଭାଇ ଆସିବୁ ମୋ ପାଖରେ ଚାକର କାମ କରିବି, ସେ ମୁଁ ଯିବିନି, ତୋର କେତେ ଟଙ୍କା ଅଛି କହିବି, ତୋର କେତେ ଟଙ୍କା ଅଛି, ତୋର ଗାଡ଼ି କେତେଟା, ବ୍ୟାଙ୍କ ବାଲାନ୍ସ କେତେ, ଗୋଟେ ଚାକର ପଇସା ନେଇ ଖଟିବ, ପୁଣି ବି ତାର ମନ ତାକୁ ଏମିତି ଟ୍ରେନିଂ ଦେଇକି ରଖିଛି, ସିଏ ଦେଖୁଛି ଆଜ୍ଞା ମାଲିକର କେତେ ଧନ ଅଛି, ତାପରେ ମୁଁ ତାର ଶରଣାଗତି ହେବି। ଆଉ ଯଦି କୌଣସି ଚାକର ଆସିକି ଶରଣାଗତି ହେଉଛି ମାଲିକ ପାଖରେ କିଛି ହିସାବ ନ ବୁଝିକି, ତାହେଲେ ବୁଝିବାକୁ ପଡ଼ିବ ସେ ମାଲିକକୁ କିଛି ଦିନ ଭିତରେ ଧକ୍କା ମାରି ମାଲିକର କିଛି ସମ୍ପତ୍ତି ନେଇକି ଯିବ ନା, ମାଲିକ ପାଖରୁ ଆଡ୍ରେସ୍ ନେଇକି ଆଉ ଗୋଟେ ବଡ଼ ବଡ଼ ମାଲିକ ପାଖକୁ ଯିବ। ତେଣୁ ଆମର ଏଇ ଦାସତ୍ୱଗିରିଟା କ'ଣ କି, ଡାକୁଛେ ତ ପ୍ରଭୁ କିନ୍ତୁ ଆମେ ତ ଦାସ ନା, ଦାସତ୍ୱଗିରି ମାନେ ଗୁରୁଦେବଙ୍କ ନିକଟରେ ସ୍ୱରୂପ ଶକ୍ତି କିଭଳି କାର୍ଯ୍ୟ କରୁଛି ଏଇଟା ଦର୍ଶନ କଲା ପରେ ଶିଷ୍ୟ ଶରଣାଗତି ଆଚରଣ କରିବ, ତାର ମନ ଇନ୍ଦ୍ରିୟ ସେତେବେଳେ
गुरुदेव जे किभली भगवानंकर प्रेरित किभली भगवत सुख पाई तांग तत्सुख सुखित्व भावना सेटा दर्शन कले सेटा दर्शन कलापर जे शिष्यत्व प्राप्त हुए सेतेबेला गुरुदेवंकर प्रेम संपत्तिर अधिकारी भक्ति संपत्तिर अधिकारी सी हम सेतेबेला शेयर पाए ता ना कोठला नाम जानी हला नन्ना सेतेपाई विश्वनाथ चक्र ठाकुर व्यवसायत्मिक बुद्धि वैष्णव सिद्धांत को दुई जन आचार्य रखिले परंपरा सिद्धांत को रखिले बलदेव विद्याभूषण भक्ति महा भक्ति सिद्धांत भक्ति महाराणी सिद्धांत आ गुरु शिष्य संबंध को विश्वनाथ चक्रवर्ती ठाकुर तत्व को जे न जानवे से गुरुदेव को बुझीपर ना कि वैष्णव को बुझीपर ना कि भक्ति महाराण को बुझीपर जो कहले व्यवसायत्मिका बुद्धि एक पूर्णांदन व्यवसायत्मिक बुद्धि को व्याख्या कर बाहर लोक शुभ सी कौन गुरु गोटे कौन एत एम्फासीस गोटे मनीष तुम्हारी इंजीनियर ना कौन पढ़ुंच पिला मैंने कौन से किट्रे को इंजीनियर टीचर टीचिंग एम्फासीस दौरान चिंता कर गुरुत्व दौरान जड़ विद्या जो संपर्क किसी ना पैसा देख पाठ पढ़ुन सार भी पैसा नौ पिला भी पैसा दौर पे पांच वर्ष कि तीन वर्ष पर संबंध किसी ना गोटे जड़ विद्या जड़ विद्या को शिक्षा करने गुरु महत्व दौर गुरुदेव कौन शिक्षा मत जो शरीर शिक्षा पुणी से शिक्षा ना भी सर चलो जे इंजीनियर पढ़ी सी भी खाई रही जो गोटे शारीरिक शिक्षा पर गुरु गुरुत्व दौर गोटे पारमार्थिक शिक्षा पाई आत्मचेतना पाई कित बड़े गुरु गुरुत्व देवा पड़े गुरु शिक्षा पर गुरुत्व देवा पड़ो आ गुरु निकट में सब शक्ति कार्य कर दर्शन ना आप गुरुत्व देवे कमी आप मन सब विचार करना जिते जीना टेस्ट जाणी नहीं खटा कौन मीठा कौन तक जहाँ देवे से खाद से ऋषि सुंग ऋषि बणर थी तेल मीठा देला से किसी बाबा बाबा तो थोड़े ठकी थे ना से कह ना को नारी दर्शन करा देवी कि सुस्वाद आहार देवी कि बेसिया गले आलिंगन गले बेसिया गले मीठाटा देदे से स्वादा पाइला स्वादा खोजे स्वाद न जान लगे स्वाद खोज आ मनटा बा अनादि काल दोष गुण विचार कर सब बेले निज भितर दोष गुण विचार कर दोष गुण विचार न कर विचार करते अन्न निकट गोटे महत्व गुण को देखीदेव से तार गुण को कंपेयर कर गुरुदेव एक कथा कहले प्रकृत तो ये जिन मो निकट नाई गुरुत्व प्रदर्शन कला पर्यंत स्वरूप शक्ति केमती कार्य प्रदर्शन कला पर्यंत शिष्य शरणागति आचरण कर शरणागति जहाँ गुरुदेव कहते आईदर पार्शियल और कंडीशनल और आर्टिफिशियल कृत्रिम हो पारे कि छलना हो पारे कि आंशिक हो पारे से मत दर्शन करनी शास्त्र चक्षु लाभ करनी गुरुदेव संग करनी कि आचार्य मान शिक्षा से मैंने महाप्रभु इम तो रूप सनातन डायरेक्ट शिष्य रूप सनातन डायरेक्ट शिष्य जीव रूपंकर शिष्य रूप सनातन गोस्वामी कहे मो रूप को ग्रहण करेंगे तुम्हें रूप तुम्हें जीव को ग्रहण कर रूप को आदेश देलापर जीव गोस्वामी को ग्रहण कले रूप गोस्वामी रूप सनातन दुज डायरेक्ट शिष्य आ महाप्रभु करुणा को उपलब्धि करते मदन मोहन कहे आम मैंने शुणुले जो प्रभु भक्त वत्सल प्रेम बाध्य कि प्रेम बंधन को सत जमी सनातन चाहिए तो मुझे एड़े दे पल स्वीकार करी ना मोर गुरुदेव कार्य महाप्रभु कार्य मत कर शास्त्र रचना करा पड़े तेना कृष्णदास कपूर बहुत धन आणिक गए शुणुले बहुत बड़ा मंदिर ही जाइए आज जो मंदिर अच्छा सनातन गोस्वामी प्रभु मदन मोहन प्रभु कृष्णदास ब्रह्मचारी को समस्त अर्थ देख चल लक्ष्मी को लक्ष्मी दृष्टि न देखिले लक्ष्मीटा आप माया है वैष्णव सी हो
भक्ति भक्ति सिद्धांत सुशील ठाकुर प्रभुपाद जी कौन लिखले कनर कनक वैभव से बहुत सुंदर कथा रचना करा होती विष्णु उपघर वस्तु जो अर्थ आसुची विष्णुंर तर सेवार लगे से निजर सेवार लगे के चिंता भी कले माइक फल दब माइक फल दब माइक धन जन रोजगार करमार्जित धन रोजगार कर सुख दुख भोगुची भक्त तो सुख दुख भोग चरणाश्रय कर सुख दुख मान तार भजन सब अनर्थ आसिक पहुंच भजन छुटी जाए गोसाई मान धन को धन प्रति बहुत सावधान कारण धनर तीन टा दोष धनर तीन दोष धनर पंदर टी बहुबार कहुई पुणि भी कहुच्छे से कथबार्ता भक्तिवीर ठाकुर कहते पूर्व दिन कही पूरा पदटी आज मन पड़े जदि था बहुधन तबे हवे अकिंचन वैष्णवर कर उपकार जीवे दया अनुक्षण राधा कृष्ण आराधन ये गोटे बहुत सुंदर कथा कह सिद्धांत बा नरोत्तम दास ठाकुर पद्य भक्तिवीर ठाकुर पद्य आपको चैतन्य चरितम सहित महाप्रभु को शिक्षा सहित मिले भक्ति कथा सुदृढ़ जी किए कह एत कथा कौन जाना दरकार न तो नाम कले सब ना यदि नाम कले सब था चैतन्य चरितम कृष्णदास कविराज गोस्वामी एक कथा के कहते सिद्धांत स्पर्श करती ना जीव गोस्वामी स्पर्श करती ना दुई तीन थर मुझे पुणी आज कौन
जीव गोस्वामी सेवक मान कह अर्थ को नहीं जमुनार विसर्जन कर दि से कह गुरुदेव आपण माधुगुरी पैसा जाकि आग्रा रु आणुंट तालापत्र संग्रह रचना करने जन सेठ दे तो कृष्ण सेवार लगे ना से अर्थ तुमको नाश कर मोर शिष्य दरकार मोर महाप्रभु पारिषद दरकार जमुना विसर्जन कर जमुना हो लक्ष्मी से जमुना को दे श्रीकृष्ण सेवार लगे पका सब अर्थ पक कारण व्यवहार आम जो करुचे जो विषय घन को आनी बहुत सावधान रहा पड़े जो प्रेम भी दौर अर्थ को कारण अर्थर अनर्थ तीनो अर्थर तीनो दोष पंद्रह अनर्थ एकादश स्कंद भगवान कहते अर्थ रहा मैंने पंद्रह अनर्थ आस पाखर भी पंद्रह अनर्थ क्रोध आसब दम्भ आसब जीवदया रही प्रथम भजन रड़ है जीवदया रही अर्थ जहाँ पाखर थी से क्या केयर कर सब कथा समिति जहाँ चैलेंज करद जीवदया रही गरीब लोकटा कर देखी आम कम करने लेबर मैंने आसती माँ कहीं बस कम आज बाबू बस आई कौन दस्खत मारिक आने पैसा देवे मुझे तुम कम कर अधघंटे बस लो बाबा टे डाकदे चिंता कले प्रकृत में आज धन नाई तो ये दुई घंटा कम कर बस के दैन्य कथा कह अर्थ नहीं अर्थ थी भजन करा बहुत कष्ट आ भक्ति ठाकुर कह ठीक अच्छे ये अर्थ था कि भजन कर सूत्रटा कौन दरकार ना सूत्र यहाँ से मोर कह तात्पर्य सनातन गोस्वामी निजे मंदिर निर्माण नक कृष्णदास को दे चलीगले शिक्षा देने त्यागी मानी गोटे आदर्श शिक्षा व्यवसाय कथा मुझे रखी से भूल अर्थर प्रथम दोष है पंद्रह अनर्थ ये गोटे दोष आर्थर द्वितीय दोष है धन रहा मैंने धन तृष्णा धन रखिके कह मोर पांच हजार रही मोर आ दरकार ना कि पांच लक्ष रहा मोर दरकार नहीं जीवन सारा कटे दी मोटे जी लोक बर्तमान जी भुवनेश्वर जी लोक अच्छा पाखे जी धन अच्छी सीए आगे नाती तीन जन चल कि बेकर सब कौन आजिकल बांधुच्च स्पंडेलाइट होगा कार कमर कौन पुणी कह भाई रेस्ट ना टा दरकार कोटि कोटी टाँग थी से बस पारे कारण जो धनर काम ठेरी तृष्णा धनर गोटे दोष है पंद्रह अनर्थ धन तृष्णा और धन अभिमान धन रहा मैंने अभिमान आस अरे मुझे बड़ लोक मुझे भक्तिम ठाकुर कहले जदि था बहुधन तबे हमें अकिंचन वैष्णवर कर उपकार जो धन अच्छी वैष्णव उपकार कर वैष्णव भोजन वैष्णव सेवा सब वैष्णव कार्य किंतु तापर सांगे सांग कही वैष्णव सेवा कलापर भी अभिमान रहा जन्म जन्म रु मोर जीवर अभिमान रही कहना जीवी दया अनुक्षण राधा कृष्ण अनुक्षण जीव दया ये सब सूत्र दया से गोस्वामी मुझे शिक्षा दे धन प्रति आसक्ति ना मंदिर प्रति आसक्ति ना इष्ट प्रति आसक्ति प्रेम जे बांधि भगवान को जो अंतर में बांधि भगवान तक पश्चात धावन कर पड़ेगले गत काली जो कथा से लाटी आगे कही परलीला गुड़ी पर व्याख्या करवा नंदग्राम पावन सरोवर निकट रही भजन रवेश लोक जी शुणे सी आश्चर्य आरे कौन एमती न खाई किए कौन भूल न खाई लोक कम भी करते जब न खाई लोक कम कर गोटे दिन तो न खाई जन कहीं भजन न कर ग्यारेज में मुझे देखी से गाड़ी फिट कर लोक से कथा देखिए इंजिन आज बस आस पार्टस फार्टस सब आस पंप आस इंजिन सेट कर सका खाई नेट दे दिन मान न खाई खटुच सामान्य अर्थ पाए भूल जाऊ खाया जब गोटे शरीर आवश्यकता देहाभिनिवेश गोटे जड़ वस्तु लगला बेलू लोक भूल जाए भगवत भजन रगला देहाभिनिवेश कमी रही सनातन चारिदिन चलीगला भोजन करना गुरुदेव से कथा कहले ना जोगक्षम व्यवहार अर्थ कौन कि कृष्ण जहाँ ना देवे जहाँ अच्छी तार दायित्व ने गोटे सुंदर कथा गुरुदेव कहते अच्छी कौन শরীর না শরীর দায়িত্ব প্রথমে কৃষ্ণ নেবে আরে শরীর রহলে তো সে লোক আমার ভজন করিব শরীর রহলে তো সে যা কিছু করিব তাহলে প্রথম দায়িত্ব কৃষ্ণকর হলাই শরীর রাখি তা পাই না আমি চিন্তা করি এই সব সিদ্ধান্ত জাঁয়া কইলে আচার্য মানকর পরম্পরার শিক্ষা জাঁয়া পড়ে মু ব্যবসায়িক কথা কই রই যাইতি সেটি যে গুরুদেবঙ্ক প্রতি বৈষ্ণব মান বিশেষ করে গুরুদেবঙ্ক আদেশ প্রতি সনাতন কাই ছাড়ি পড়ে গেলে গুরুদেবঙ্ক আদেশ হচ্ছে মোর পড়াবার ব্যবসায়ীমা শব্দরে কোণ লেখিলে বিশ্বনাথ চক্রবর্তী ঠাকুর মোর গুরুদেবঙ্কর আদেশ মোর সর্বস্ব মোর উদ্ধার হেউ বা ন হেউ মোর কৃষ্ণ প্রাপ্তি হেউ বা ন হেউ মোর সংসার মুক্তি হেউ বা ন হেউ মু গুরুদেবঙ্কর আদেশ বিনা অলগা কিছু কামনা করে না মোর এটা আবশ্যক মু স্বপ্নের মধ্যে মু অলগা কিছু চিন্তা করু না স্বপ্নরে এইটা মোর সাধ্য সে লিখিছেন এইটা মোর সাধন বাস এই স্থিতি নহেলে জন সাধু কৃপা কেমি পাইব আমি কেতে সাধুঙ্কর সুখ দেখুছে কেতে আমার নিজের সুখ দেখুছে আমি নিজে বিচার করুনি আমি করুণাটা কেমি পাইব গোটে লেবর সে মথা বিকি দিয়েছি কেউ অফিসরে অফিসর আসে কোথায় এতে টাইপ তো আজ বাড়াই দেওয়া পড়ব সে বাড়াই দেছে না তার সুখ ভোগ কিছু যে খাও বা ন খাও পয়সা নিয়ে কাম করছে সাধারণ দেহ পাই তাঙ্কর এতিকি সিরিয়সনেস গম্ভীরতা আছে আমি প্রভুঙ্কু প্রাপ্ত হওয়া সেদিন সমর্পিত জনে সমর্পিত আত্মাঙ্ক নিকটরে সমর্পিত হওয়া এ ব্যবসায়ত্মক বুদ্ধি সেটা গুরুদেবঙ্কর আদেশকে সর্বস্ব করে সনাতন ছাড়ি পড়ে প্রভু তাঙ্কর এটি মদন মোহন রহিলে কৃষ্ণদাস পূজার রহিলে নন্দগ্রামে রয়েছেন্তি প্রেমে তে বি হল সদা কৃষ্ণ
সূক্ষ্ম ভাবে ইন্দ্রিয় মানে তাঙ্কর কামনা আড়ু টাণিকি আমাকে জাল ভিতরে পকাউছে
भजन लेखिथंती हे मीन तुम्ही पढ़ीच माया जाले विनोद ठाकुर लिखे भक्ति विनोद ठाकुर लिखे रे जीव तू माया जाल रे पढ़ छट पढ़ छु ई इंद्रिय मन एते माने तांकर आविष्कार रहिबे जे जे कामना पर पूर्ण करिके जिवे से कामना प्रति समान पूर्ण मन बढ़े किंतु भक्ति रेटा ओलटा भक्ति ओलटा किंतु से पई आपण जे जे जिनस को त्याग करिवे से जिनस प्रति इंद्रिय मन तांकर जो भावना गुरु लिखि देखो त आपण परीक्षा करी जीव गोटे ये मोर खाइबार ये जिनटा दरकार कह आज ये खाइबे पुणी खाइबा समय मन से जन इंद्र जन ना आज भल लगुनि पेटा मतलब खराब है जिन कर्मी लोक कौन आज्ञा सब तो छाड़दे टे गुड़ाटा छाड़ दे सब आज्ञा मोर छाड़ देवी छाड़े ना कहीं न खाइले तो झाड़ा हम से प्रकृत कथा नुहे तार इंद्रियटा एमती अभ्यस्त ही सी भाव यहाँ मोर डिमांड इंद्रियर काम भक्त भी सबसे विचार करा दरकार मोर भजन रोज जिन प्रतिकूल अच्छी कारण से जिनटा से त्याग नक भजन रवेश आस आस मन कौन कह मोर तो नजर चल मन कह से जो गोस्वी मैंने प्रेम रिहल होते शुणिले जो आश्चर्य केमती जो बस गोटे जगार केवल हरे कृष्ण नाम करहल हो कारण इंद्रिय मान वृत्ति बदली जाए ध्रुवजी कौन कहले ज्वंत प्रवेशता संजीवयती अखिल शक्तिधर सदामना इंद्रिय मान विषय भगवान करुणा विषय ध्रुवं बारटा स्तुति हूँ बारटा आदित्य प्रथम आदित्य बारटा सूर्य भितर गोटे सूर्य इंद्रिय मान तो संसार आमको पकईन ना केत इंद्रिय मान आम संसार उद्धार कर जो अंत प्रविश्य मीम वाच मीमाम प्रसुप्ता केते बड़े भगवान करुणा साधु गुरु मध्यम दे अंतर भितर बस बसिले कौन हम ध्रुव महाराज कहते मुझे बुझीपी मुत्थान पादर पुत्र बड़े अभिमान थी पांच वर्षर बाड़क किए अभिमान जार क्रीड़न कौन संपत्ति मो बाबा को अनादर कर उत्थान पादर संपत्ति को अनादर कर बहिष्पतिपुर को अनादर कर पड़ी आसती एत अभिमान थी मो इंद्रिय मैंने संपूर्ण बैरी भाव आनी बैष्मी प्रभु कि मोर पर लक्ष्य करमती लक्ष्य करोणाटा पाई केमती ध्रुव तुम्हें करोणा पाइल जो अंत प्रविश्य इमं बाच इमं प्रसुप्ता मुझे वचन कहूँ मो अंतर भितर प्रभु पशिले प्रवेश कले संजीवयती अखिल थर शक्ति सुदामना मत बंचले मोर इंद्रिय मान से जीवित करदे शोक रही इंद्रिय मान इंद्र मान से विश्वनाथ चक्रधर दुईटा कथा लिखे सिद्धांत आचार्य भक्ति सिद्धांत आचार्य दुईटा कथा लिखे इंद्र मान दुईट वृत्ति अच्छे गोटे माइक वृत्ति समस्त आपण मान जो मैंने बाहर आक्त नुंति आम कहीपर आप भक्त नुंति कथ शुणी आप भक्त जे आपण मैंने भी भक्त आपणकर इंद्र भी दुईट वृत्ति अच्छी भक्त इंद्र भी दुईट वृत्ति अच्छे सब जगत रिते जीव अच्छा दुईट वृत्ति अच्छे गोटे अंतर वृत्ति गोटे बहिवृत्ति जेतिक समय भगवान नाम करवाक भल लगुच बुझे जिहार से अंश प्राकृत आप्राकृत आभुंर कृष्ण बलराम दर्शन कर बहुत सुंदर जेतिक समय आप चाह पार्टी भगवान रूप को देखिए आनंदित होती चक्षुर से अप्राकृत आवशिष्ट प्राकृत रही ध्रुव मैंने से उपलब्धि करा मुतमान अखिल शक्ति धर सुदाम भगवान जी अखिल शक्तिर आधार से मो इंद्रिय मान सब संजीवन करदे ना कहीं मो आखि धाऊँगी बर्तमान केवल प्रभु रूप देखी कर्ण चाहूँगी प्रभु कथा शुणी ये अप्राकृत लाभ अप्राकृत यार विपरीत देखो जो संसारी लोक भगवान कथा दुई मिनिट कहले आपड़ भगवान कथा कहते बुले बुले नहीं संसार कथा पकड़े भल लगे कारण तार इंद्रिय गुड़ा प्राकृत हो रही आपण जुआटा टाणी देवे लोकटा आप चाहते गोटे कथा कोई छिड़े से छटकिन बुले देवे आप कथा काटिदे बुले दे पुणी से संसार कर्म तो बड़ा कौन एत कथ अच्छे कर्म ही भगवान बुले दे कारण सी से कर्मटा कर कारण तर इंद्रिय गुड़ी दोष दे पारे इंद्रिय तो अनादिकाल प्राकृत अंश हो रही तेनाली प्रभुं नाम कीर्तन साधुगुरु आश्रय सेवा यद्वारा इंद्रिय गुड़िक शुद्ध हो कहीं नूतन भक्त मान मंदिर मार्जन करने दि जाए कहीं नूतन भक्त मान
ବିଗ୍ରହଙ୍କର ବାସନ କ'ଣ ପ୍ରଭୁ ସେବା କରିବା ପାଇଁ ଦିଆଯାଏ କାହିଁକି ନା ସେ ବଳଦେବ ଏସବୁ ବଳଦେବଙ୍କର ବିସ୍ତୃତାଂଶ ତ ଏଇ ବଳଦେବଙ୍କର କୃପା ପାଆନ୍ତି ବଳଦେବ ସେବା କରୁଛନ୍ତି ନା ଦଶ ଦେହ ଧରି କରେ କୃଷ୍ଣର ସେବନ ଦଶ ଦେହ ଭିତରେ ଏସବୁ ଅଛି ଏଦ୍ୱାରା କ'ଣ ହବ ନା ଇନ୍ଦ୍ରିୟ ତାର ଅପ୍ରାକୃତ ଅଂଶଟା ଲାଭ କରିବ ଇନ୍ଦ୍ରିୟ ଅପ୍ରାକୃତ ଅଂଶ ଲାଭ କରିବା ପାଇଁ ବେଶୀ ସମୟ ଲାଗେ ନା ତାଙ୍କର ଗୁରୁତ୍ୱ ବୁଦ୍ଧିଟା କେତେ ଅଛି ଆଉ ସେ ସାଧୁଗୁରୁଙ୍କର କଥା ଉପରେ କେତେ ଗୁରୁତ୍ୱ ଦେଉଛି କରୋନାଟା ସାଙ୍ଗେ ସାଙ୍ଗେ ମିଳିଯିବ ସନାତନ ଶ୍ୟାମାନନ୍ଦ ଦୁଃଖୀ ନାମ ଥିଲା ଦୁଃଖୀ କୃଷ୍ଣ ଦାସ ଦୁଃଖୀ କୃଷ୍ଣ ଦାସ ଶ୍ୟାମାନନ୍ଦ ହେଲେ ଜାଣିପାରିବାରୁ ସେ ତ ମଞ୍ଜୁରୀ ସଖୀ ଆମର ସାଧକମାନଙ୍କୁ ଦେଖେଇଛନ୍ତି ସେବାର ସ୍ୱରୂପ କ'ଣ ସାଧୁଗୁରୁ ବୈଷ୍ଣବମାନଙ୍କର ଆଦେଶ କ'ଣ ସାଧକ କିଭଳି ଦର୍ଶନ କରିବ ସେବାଟା ଆମର ତ ବିଚାର ଆସୁଛି ଭେଦ ପ୍ରାକୃତ ଅପ୍ରାକୃତ ମୁଁ ସେ କେଉଁ 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 ସେବାରେ ମୋ ଦେହଟା ଭଲ ରହିବ ମୋ ଇନ୍ଦ୍ରିୟଗୁଡ଼ିକ ସୁଖ ସେଇଟା କ'ଣ ବାଛନ୍ତି ଆମେ ହେଉଛି ସେଇଟା ସେବା ଅଲଗାଟା ସେବା ତେଣୁ ଆମର ପ୍ରାକୃତ ଅଂଶଟା ବେଶୀ ଅଛି ତେଣୁ ଦେହ ସୁଖ ଯେତିକି ଚାହିଁବା ଆମେ ସେ ସେବାଟା ନେବା ଗୋସ୍ୱାମୀ ତା ଅପ୍ରାକୃତ ଅଂଶ ତାଙ୍କର ବିହଳ ପ୍ରେମର ବିହଳ ହେଇକି ରହିଛନ୍ତି ନିର୍ଜନ ରହିଛନ୍ତି ସଙ୍ଗୋପନ ରହିଛନ୍ତି ଏ ଶବ୍ଦ ବଡ଼ ଗୁରୁତ୍ୱ ସଙ୍ଗୋପନ ଗୋସ୍ୱାମୀ ବେଶୀ ସଙ୍ଗ କରୁନଥିଲେ କାହିଁକି ନା ବିଜାତୀୟ ସଙ୍ଗ ହେଲେ ସବୁ ନଷ୍ଟ ହେଇଯିବ ସବୁ ନଷ୍ଟ ହେଇଯିବ ଗୋଟେ ଜମି ଆପଣ ଭଲ ସେ କ'ଣ ସବୁ ଗାଁ ଗହଳିରେ କୁହନ୍ତି ପାଟିଣୀ ଧାନ ବୁଣିଛି ହଜାର ନ ଧାନ ବୁଣିଛି ସେ ବୁଣିଛି ଯଦି ବାଳୁଙ୍ଗା ପଶିଲା ସେ ବାଳୁଙ୍ଗା ନ କାଟିଲେ ଠିକ୍ ଟାଇମ୍ରେ ସେ ଆର ବର୍ଷକୁ ଧାନ ପାଇବେନି ସବୁ ବାଳୁଙ୍ଗା ସେ ଦୋଷଟା ସଂକ୍ରମିତ ହେଇଗଲା ଜମିଟା ସେଟା ସଙ୍ଗଟା ଗୋଟେ ଏ ପିଲା ଏ ବା ବସ ଚୁପିଣୀ ଏଥର କାହିଁ ଚାଷ କରୁଛ ସଂକ୍ରମିତ ସଙ୍ଗଟା ସଂକ୍ରମିତ କରିଦିଏ ମାନେ ଆମେ ଖରାପ ସଙ୍ଗ କଥା କହୁନେ ଭକ୍ତ ନିକଟରେ ବସିବା ସମୟରେ ଆମର ଯଦି ଭଜନ କରିବାର ପ୍ରୟାସ ଥାଏ ଜଣେ ସାଧକର ଭଜନ କରିବାର ପ୍ରୟାସ ଅଛି ସେ ନାମ ଉପରେ ଗୁରୁତ୍ୱ ଦେଉଛି ସେ ନାମ ପ୍ରତି ତାର ନିଷ୍ଠା ଅଛି କିନ୍ତୁ ଠିକଣା ସଙ୍ଗ ନହେଲା ସେ ଆଉ ଜଣେ ଭକ୍ତ ତାକୁ କହିବେ ନା ନା ଏଇଟା ଜିନିଷ ଠିକ୍ ନୁହଁ ମୁଁ ତ ଏଇଟା ଏଇଠୁ ଶୁଣିଥିଲି ତୁମେ କ'ଣ ଏଇ ଜିନିଷଟା ନାମ କଥାଟା କହୁଛ ସେବାଟା ଯଦି ରୂପ ଗୋସ୍ୱାମୀ କହିଲେ ସମଜାତୀୟ ସଙ୍ଗ କରିବ ଏଇଟା ଭକ୍ତି କଥା ମୁଁ କହୁଛି ଆମ ଭଳି ସାଧ କଥା କହୁନି ଯେଉଁମାନେ ଭକ୍ତି ସ୍ତରରେ ପହଞ୍ଚିଛନ୍ତି ସେମାନେ ବି ସମଜାତୀୟ ସଙ୍ଗ କର ଶୁଣୁଥିଲେ ନା ଆସିଲେ ସନାତନ ହରିଦାସଙ୍କ ବସାରେ ଯାଇ ରହିଲେ ରାମାନନ୍ଦ ସେ ସୁରୁଦେବଙ୍କ ସାଙ୍ଗରେ ରହିବେ ଗଦାଧର ପଣ୍ଡିତ ଏକାକୀ ରହିବେ ତାଙ୍କ ପାଖକୁ ମନେ ପଡ଼ୁଛି ଭାଗବତ ଶୁଣିବା ସଙ୍ଗଟା ବହୁତ ଗୁରୁତ୍ୱ ତେଣୁ ସଙ୍ଗ ଜଣେ ଗମ୍ଭୀର ଛାତ୍ର ଅଛି ତା ପାଖରେ ଯଦି ଆଉ ଜଣେ ପିଲା ରହିବେ ଯେ ସବୁବେଳେ ଦାନ୍ତକୁ ଦେଖା ସ୍କୁଲ କଲେଜରେ ନା ସେ କହେ କାହିଁକି ସେ ଯାହା ପାଠ ପଢ଼ିବ ସେ ଭୁଲିଯିବ ଇଏ ତ ଏମିତି ଗୋଟେ ମଜା କଥା କହିବେ ସେ ହସିବ ଯାହା ପଢ଼ିଥିଲା ଗଲା ସଙ୍ଗଟା ବଡ଼ ଗୁରୁତ୍ୱ ସେଥିପାଇଁ ଗୋସ୍ୱାମୀ ମାନେ ତ ପ୍ରାକୃତ ଅଂଶ ତାଙ୍କର ନାହିଁ ଇନ୍ଦ୍ରିୟରେ ଅପ୍ରାକୃତ ଅଂଶ ସେମାନେ ସଙ୍ଗୋପନରେ ରହୁଥିଲେ ଏକାକି ରହୁଥିଲେ ଏକାକି ରହି କ'ଣ କରୁଥିଲେ ନିରନ୍ତର ଭଜନରେ ଲାଗି ରହୁଛି ନିରନ୍ତର କେହି ଜାଣନ୍ତିନି ସନାତନ କେଉଁଠି ଗଲେ କିନ୍ତୁ ମଦନ ଗୋପାଳ ଜାଣିଛନ୍ତି ମଦନ ମୋହନ କ'ଣ କରିଛନ୍ତି ନା ବାଡ଼ି ଧରି ଉଷ୍ଣୀ ମାନେ ପଗିଡ଼ି କରିଛନ୍ତି ଗୋଟେ ଗୋପ ବାଳକ ବେଶରେ ଚାରିଦିନ ହେଇଗଲାଣି ଯୋଗକ୍ଷମ ଦାୟିତ୍ୱଟା ସିଏ ନେବେ ନା ଆଉ ତେଣୁ ଗୋଟେ ଲୋଟାରେ କ୍ଷୀର ନେଇଯାଇ ଭଗବାନଙ୍କ ଆଗରେ ସନାତନଙ୍କ ଆଗରେ ଠିଆ ଦାଡ଼ାଇଲ ଗୋସ୍ୱାମୀ ସ ମୁଖେ ହର୍ଷ ହୟା ବ୍ୟକ୍ତି ଭକ୍ତର ଭକ୍ତ ବାତ୍ସଲ୍ୟତା ପ୍ରଭୁ ପ୍ରକଟ କରୁଛନ୍ତି ସନାତନ ପାଖରେ। ଆଉ ଏଇ ଭାଣ୍ଡ ନବା ତୁମର ଯିବା ଦରକାର ନାହିଁ, ମୋତେ ଖୋଜିବା ଦରକାର ନାହିଁ, ମୋ ପାଖରେ ଗାଈ ଚରଉଛି, ମୁଁ ଆସିକି ଭାଣ୍ଡଟା ନେଇଯିବି। ସନାତନ କେମିତି ଜାଣିଲେ କି କୃଷ୍ଣ ବୋଲି? ଯେତେବେଳେ ସେ ପାନ କଲେ ପ୍ରସାଦର ମହିମାଟା କ'ଣ? ପ୍ରସାଦ ମହିମାରେ ଭକ୍ତିମା ଠାକୁର କ'ଣ କହିଲେ ଆଗେ? ଆମେ କ'ଣ କହୁଛେ? ମହାପ୍ରସାଦେ ଗୋବିନ୍ଦେ ନାମ ବ୍ରହ୍ମଣୀ ବୈଷ୍ଣବେ ସ୍ୱଳ୍ପ ପୁଣ୍ୟମ ବଦାମ ରାଜନ ବିଶ୍ୱାସ ମହିମା। ଚାରିଟା ଜିନିଷ ଅପ୍ରାକୃତ ନାମ, ପ୍ରଥମ କ'ଣ ମହାପ୍ରସାଦ, ଗୋବିନ୍ଦ ନାମ ବ୍ରହ୍ମ, ଆଉ ବୈଷ୍ଣବ। ଏ ଚାରିକି ପ୍ରଭୁଙ୍କ ପ୍ରତି ଯଦି ମହତ ଦୃଷ୍ଟି ନ ଆସିଛି ଭଜନ କରି କଷ୍ଟ। ଆଉ ଏଇ ତ କୃପାର ଫଳ, ପ୍ରସାଦର ସ୍ୱାଦ, ପ୍ରସାଦର ସ୍ୱାଦ କଥା କ'ଣ କହିବି ଗୁରୁଦେବ ଆମର କୁହନ୍ତି। ଏ ଯେଉଁ ଗୌରୀନାଥ ଅଛନ୍ତି ଦେଖୁଛନ୍ତି ନା, ଇଏ ତଳେ ଥିଲେ, ତାଙ୍କର ତ ବହୁତ ଲୀଳା ଅଛି। ଯେତେବେଳେ ଛୋଟ ଏ ରେଷ୍ଟୁରାଣ୍ଟରେ ମନ୍ଦିର ତ ପଇସା ନଥାଏ, ସେତେବେଳେ ଏକାଧିକ ଗୁରୁଦେବ ତଳେ ରଖିଛନ୍ତି, ଥରେ ଚୋର ଆସିଛନ୍ତି, ଚୋର ଯେତେବେଳେ ଆସିଛନ୍ତି, ଚୋର ଆସି କ'ଣ କରିଛନ୍ତି? ଠାକୁର, ସେ ତ ଭଗବାନ ତ ପ୍ରେମରେ ବନ୍ଧୁ ନା, କାରଣ ଏଇ ଗୌରୀନିତା ଏଥର ଆସିଥିଲେ ପୂଜ୍ୟପାଦ ଲୋକନାଥ ମହାରାଜ, ସେ କହୁଥିଲେ କେମିତି ଗୌରୀନିତା ଏଠିକି ଆସିବେ, ସେ ରହିଗଲେ, ସେ କଥା କହିଲେ, ବଳଦ ଗାଡ଼ି ଏଠି ଭାଙ୍ଗିଗଲେ, ଏ ଯେଉଁ ତାଙ୍କର ପଦଯାତ୍ରା ହେଉଥିଲେ, ବଳଦ ଗାଡ଼ି ଯେତେବେଳେ ଗାଡ଼ି ନାହିଁ, ବଳଦ ଅପ୍ରକଟ ହେଇଗଲେ, ବଳଦ ଅପ୍ରକଟ ହେଇଗଲା ପରେ ଗୋଟେ ବଳଦ ରୋଗା ହେଇଗଲେ, ଗୋଟେ ବଳଦ ଅପ୍ରକଟ ହେଇଗଲେ, ସଂକୀର୍ତ୍ତନ ପଦଯାତ୍ରା ଏଠି ରହିଗଲେ। ଗୌରୀନିତା ଏଠି ଆମର ପ୍ରଥମ ଗୁରୁଦେବଙ୍କର ଯେତେବେଳେ ବିଗ୍ରହ ନଥାନ୍ତି, ଗୌରୀନିତାଙ୍କୁ ରଖିଲେ, ଏ ବୃନ୍ଦାବନର ଗୌରୀନିତା ଯେଉଁ ଛୋଟ ଅର୍ଚ୍ଚା ବିଗ୍ରହ ରହିଲେ, ଗୁରୁଦେବ ସେବା କଲେ। ଚୋର ଥରେ ଆସିଛନ୍ତି, ଚୋର ଆସିକି କ'ଣ ସେ ଠାକୁରଙ୍କୁ କ'ଣ ନେବେ? ଠାକୁରଙ୍କୁ ଗଡ଼େ ଦେଇକି ସେ ଭାବିଲେ ସୁନା ହାଣ୍ଡି କଣ୍ଡେଇ କଣ୍ଡେଇକି ଧରିକି ସବୁ ଯାଇଛ। ବହୁବାର ଏଇଭଳି ସେତେବେଳେ ଲୀଳା କରନ୍ତି, କିନ୍ତୁ ଗୁରୁଦେବ ଦେଖନ୍ତି ଯେତେବେଳେ ଏଠୁ ଯାଆନ୍ତି କେଉଁଠି କହିଲେ ଓଲଟାମ କୋଠମାଡ଼ି, ଗୁରୁଦେବ ଯେତେବେଳେ ଯାଆନ୍ତି ଓଲଟାମ କୋଠମାଡ଼ି, ଯେତେବେଳେ ତ ଜଙ୍ଗଲ ସବୁ ଥାଏ ଏଠି, ଦିଟା କାଳିଆ କୁକୁର ଏଠି ଜଙ୍ଗଲ, ବଡ କାଳିଆ କୁକୁର ଦ୍ୱାରମର ଜଗିବେ। ଆଉ ଗୁରୁଦେବ ଯଖନ ସେ ଆସି ଗୁରୁଦେବ ଆସି ପହଞ୍ଚିବେ ଦ୍ୱାରମରେ, ସେ ଦୁଇ ଜଣ ଭାଗିବେ ଚାଲିବେ ସେପଟୁ, ମାନେ ଆଉ ରୁହନ୍ତି ଦାୟିତ୍ୱ ନିଏ ମତେ। ତେଣୁ ଚୋର ଯେଉଁ ଆସିଛନ୍ତି ସେ ଯେଉଁ ଭାବରେ ହଉ ସେ ଆଉ ପ୍ରଭୁଙ୍କୁ ନେଇପାରୁନାହାନ୍ତି, ହାଣ୍ଡି କଣ୍ଡେ ଦୁଇ ଖଣ୍ଡ ଧରିକି ଏଣେ ତେଣେ ଫୋପଡ଼ା ଫୋପଡ଼ି କରି ପଳେଇ ଯାଇଛନ୍ତି। ଯେତେବେଳେ ପଳେଇ ଯାଇଛନ୍ତି ଗୁରୁଦେବ ଜାଣିଲେ କିଛି ବୋଧେ ସେଠାରେ ତ୍ରୁଟି ହେଇଛି ନା କ'ଣ, ସେ ଏ ଯେଉଁ ଗୌରୀନିତା ଅଛନ୍ତି ତାଙ୍କର ଏଇ ପ୍ରସାଦ ମହିମାରେ ଆସିଲେ। ସେତେବେଳେ କ'ଣ ପ୍ରସାଦ, ଆମେ ଯେତେବେଳେ ଆସିଥିଲୁ 1992 ମସିହାରେ, ସେତେବେଳେ ପ୍ରତି ରବିବାର ଦିନ ସମସ୍ତଙ୍କୁ ଫ୍ରି ପ୍ରସାଦ ଦିଆଯାଏ, ସମସ୍ତେ ବସିକି ପାଇବେ, ଗୁରୁଦେବ କ୍ଲାସ୍ ଦେଇସାରେ ସମସ୍ତେ ବସିକି ପାଇବେ। ସେତେବେଳେ ଏଇଠି ରୋଷେଇ କରିଥାଏ ଗୋପୀନାଥ ମନ୍ଦିର ପାଖରେ, ଆଉ ସେତେବେଳେର ଅର୍ଣ୍ଣ ଡାଲମା ବହୁତ ସ୍ୱାଦ, ପ୍ରେମରେ ଭଗବାନଙ୍କୁ ସେବା କରାଯାଏ। ଗୌରୀନିତା ମନ୍ଦିର ବସି ପ୍ରତିଷ୍ଠା ହେଲେଣି, କିନ୍ତୁ ଗୁରୁଦେବଙ୍କ ସମୟରେ ଛୋଟ ଗୌରୀନିତା ଥିଲେ, ଯିଏ ବି ପ୍ରସାଦ ପାଇଛନ୍ତି ନୂଆପଲ୍ଲୀର ଯେତେ ପ୍ରଭୁଙ୍କୁ ଗାଁ ଲୋକଙ୍କୁ ଡାକିବେ, ନା ଇସ୍କନ ମନ୍ଦିର ପ୍ରସାଦ ସେ ସମୟରେ ଯେଉଁ ଅର୍ଣ୍ଣ ଡାଲମା ହେଉଥିଲା ସିଏ କାହିଁକି ବର୍ତ୍ତମାନ ସେମିତି ବାସୁନି? ତାମାନେ ନୁହେଁ ଯେ ପ୍ରଭୁ ନାହାନ୍ତି, ପ୍ରଭୁଙ୍କର ଗୁରୁଦେବଙ୍କ ପ୍ରତି ଜଣେ ପ୍ରେମୀ ଭକ୍ତ ପ୍ରତି ଯେଉଁ ଭାବଟା ସେତେବେଳେ ପୂର୍ଣ୍ଣ ଭାବରେ ପ୍ରକଟ ହେଉଥିଲା, ପୂର୍ଣ୍ଣ ଭାବ। ଆପଣ ପ୍ରଥମ ଥରେ କହିଥିଲି ବିଗ୍ରହଙ୍କର ଶକ୍ତି, ବିଗ୍ରହ କେବେ ଦାରୁ ହେଇଯାଆନ୍ତି ପାଷଣ ହେଇଯାଆନ୍ତି ନା, ବିଗ୍ରହ ଭକ୍ତର ପ୍ରେମ ହିସାବରେ ଶ୍ରଦ୍ଧା ହିସାବରେ ସେ ବ୍ୟବହାର କରନ୍ତି, ନହେଲେ ସ୍ୱଶକ୍ତିକୁ ସେ ଯାହା କହନ୍ତି ଲୁକାୟିତ ଭାବରେ ରଖନ୍ତି, ପ୍ରକଟ କରନ୍ତି। ଆଉ ଭଗବାନଙ୍କର ଯେଉଁ ପ୍ରସାଦ ସେବନ କରିବା ଦ୍ୱାରା ଚିନ୍ମୟ ଶକ୍ତି ବ୍ୟକ୍ତିର ପ୍ରାପ୍ତ ହୁଏ, ଚିନ୍ମୟ ଶକ୍ତି। ଲୋକନାଥ ମହାରାଜ କହୁଥିଲେ ଏଥର ଆସିଥିଲେ, ଏବେ ଯେଉଁ ଆସିଥିଲେ ପରିବାର ଗୌରୀନିତା ରହିଲେ କିଛି ଦିନ ପରେ ଆସିଲେ, ଲୋକନାଥ ମହାରାଜ କହିଲେ ମୋର ଠାକୁରକୁ ମୁଁ ନେଇଯିବି, ମୋର ଠାକୁର ଆମ ପଦାତରା ଠାକୁର ପଦାତରା ଯିବେ, ଆଉ ଆସିଲେ ଆସିକି ମାଗିଲେ। ଆଉ ଗୁରୁଦେବର ବହୁତ ମନ ଦୁଃଖ ହେଇଗଲା ଯେ କ'ଣ କରିବା, ଆମ ପ୍ରତି ପ୍ରଭୁଙ୍କ ସମ୍ବନ୍ଧ ସ୍ଥାପନ ହେଇଗଲାଣି। ଆସି କହିଲେ ମହାରାଜ ଆମକୁ କ'ଣ କରିବା, ଆମେ ତ ରଖିଛୁ ଆମର ଠାକୁର ନାହାନ୍ତି, ଆଉ ଆମକୁ ବି ଗୌରୀନିତା ଦିଅନ୍ତୁ। କହିଲେ ନା ନାହିଁ, ଆମର ଏଇ ତ ପଦଯାତ୍ରା ଗୌରୀନିତା କେମିତି ରହିବେ, ଯେତେବେଳେ
बार-बार अनुरोध करले कर तालम जाऊ छी गुरु तई पछे गुरुदेव नहीं पहिले ला महाराज आसंति आपन ने जी सेतन गुरु तई कहले मोठ जीबिनी नहीं कहि दियो मु जीबिनी राखी से रागन से तो करुणा होय होत रागन दे महा प्रकाश माने मु जीबिनी मु कहि मु जीबिनी महाराज को एक कथा कहया पड़ला ना गुरुदेव केवल कहिले गौरनीताई चाहुचन से जीवन दे आपण नबा कथा नियम लोकनाथ महाराज बुझे तने कहिबार भावटा भगवान को शक्ति रे केवल संक्रमित जे आपण विचार से तोले लोकनाथ महाराज विचार करले जे कोन जीवनी ठाकुर कोन कथा कहि सिखि छै केवल गुरुदेव एति करे महाराज गौरनीता दिया पई चाहुना जे आपण नेबे नियम लोकनाथ महाराज निजे कोंदि पूज्यवान लोकनाथ महाराज निजे कोंदि ये प्रभु गुणिता इच्छा आ महाराज रखा इच्छा कर विचार कल मोर हृदय भितर पूर्ण भाव में जहाँ दृढ़ भाव मोर विश्वास है प्रभु ये रहा चाहते ये ही आराध्य रुंत भुवनेश्वर भुवनेश्वर प्रथम विकास से प्रसाद पाई बहु भक्त भक्त से समय क्या से प्रभुपा जमी प्रसाद दे भक्त कले विदेश कौन करुणा भगवान प्रार्थना करुले प्रभु आप ग्रहण कले जीवर कल्याण विदेश भक्त है ना से कह हलुआ खाई गोलाप जामु कहते बुलेट से कह इकन हलुआ बुलेट खाई से गोलाप जामु हुए ना प्रपात गोलाप जामु सुंदर या जगन्नाथ को अर्पण कर दिखे आदेश मैंने कह बुलेट अच्छी महाराज बुलेट कहीं थे जी गोलाप जामु पाई से रही पार्टी को चल चल बाबा पाक विदेश में स्वीट नहीं जो केक् अच्छे गोटे गोटे 100 ग्राम दाम जहाँ कहते 1000 टका कि कौन अच्छी ये श्रद्धा अच्छी प्रीति अच्छी प्रभु करुणा अच्छी जन भक्तर आह्वान अच्छी प्रभु ये प्रसाद आप भोजन कले जीवन टी ग्रहण कले करुणा आप ग्रहण कर तेनाली पूजा जो लगे भग से प्रार्थना कर स्तुति स्वतंत्र अच्छी प्रभु सबरी हाथ रु आप प्रेम ग्रहण कर दोष किसी दर्शन करात ग्रहण करदुर घरे जबड़ी स्वयं बिना आमंत्रण जाए शाक भजा खाई कदमी चोपा खाई आपत से ग्रहण करूँ सुदामार खुद भजा को हेय ज्ञान नक द्वारका पुरी में पूर्ण ऐश्वर्य जो अच्छी से ग्रहण कर ग्रहण करूँ कौन पुणी प्रार्थना कर सुदामा नुहे प्रभु आदुर नुहे कितु मु प्रार्थना करुच्ची आपण अति मो दिन करुणामय जीव उपर सुदामा प्रति जो भाव रखी विदुर प्रति जो भाव रखी से भावटा को लेकिन प्रजारे प्रार्थना कर सी जो प्रसाद से करुणा रहा विग्रह प्रसाद करुणा अच्छी आते साक्षात कृष्ण नहीं सनातन केमी जानले कि क्षीर ये गोपबाला नुह कृष्ण बोली जिते बड़े क्षीर टिके पान कर देहर अष्टसाथी महाविकार आसला आरि ब्रजभूमि तो मुझे बहुबार क्षीर पान कर ये क्षीर कौन अलग कहीं जानपारे ना जीवन तो अपराकृत अंश रहा तो सहभाग अपराकृत अंश सब नाम कीर्तन अष्टप्रहर नाम कीर्तन चारिदंड स्वयं अपराकृत अंशा अपराकृत जिस ग्रहण करा तेनालीर जीवा जी अपराकृत अंश है प्रसाद से भल लगुच यहाँ शागटा भल लगुच पनीरटा भल लगुच ए डालीटा भल लगुच ये जिनटा भल लगुच ये सब तो प्रसाद से शुणुले ना आम सोपच बाल्मीकि कथार सोपच बाल्मीकि द्रौपदी कहले यार ये चंडाला मुझे ये प्रकार रोष करी दे कौन सब मिसेक एक खाईला सुख बाजिलानि पुणी कृष्ण कले हम ना ये स्वयं महाराज स्वयं महाराज कथा कह पद जानी पदर गाय आईटा को खोजी खोजी पाए पदर गाय जाओ युधिष्ठिर महाराज लंबा हाथ कह जाओ युधिष्ठिर डाक आ पदर गाय लंबा हाथ एम कह सब नाम शुण सतर पड़ी द्रौपदी अपराध करदे कौन कह अरे ये चंडाल लोक कौन खाई शिखी अरे जहाँ को प्रसाद देला परे राजस्व यज्ञ पूर्ण हम शंख बाजिब त ତାଙ୍କ ପାଇଁ ମୁଁ ଏତେ ଆଦରରେ ମୁଁ ବର ପାଇଛି ପୁଣି ଦୁର୍ବାସନୀ କରୁ ମୁଁ ଏତେ ସୁନ୍ଦର ଭୋଜନ ପ୍ରସ୍ତୁତି କରିଛି ସବୁ ମିଶାଇ ଖାଇଲା ଜାତିର ଦୋଷ ହେଉଛି ଏତିକି ମନରେ ଭାବିଛନ୍ତି ଭଗବାନ ଶ୍ରୀକୃଷ୍ଣ ପୁଣି ବାଡ଼ାଇଲେ ଶଙ୍ଖକୁ ବାଜ ବାଜ ବାଜିଲାନି କହିଲେ ଦେଖ ତୁମ ଭିତରେ କିଏ ଅପରାଧ କରିଛ କୁହ ଏ ପଞ୍ଚପାଣ୍ଡବ ଅଛ ଦ୍ରୌପଦୀ ଦେଲି ଆଉ ଅପରାଧ କିଏ କରିବ ଦ୍ରୌପଦୀ ସେଠି କହିବ କହିଲେ ମୁଁ ଟିକେ ଭାବିଦେଲି ତାଙ୍କର ଜାତି ଦୋଷଟାକୁ ଭାବିଲି କହିଲେ କାହିଁକି ଭାବିଲ ନାଇଁ ମୁଁ ଏତେ ସୁନ୍ଦର ଦ୍ରବ୍ୟ ଗୁଡ଼ାକ ସବୁ ରୋଷେଇ କରିଛି ସେ ସବୁ କ'ଣ ମିଶାଇ ଖାଇଲା ଭଗବାନ ଶ୍ରୀକୃଷ୍ଣ କଥା ପଚାର କାରଣଟା କ'ଣ କ'ଣ ପଚରା ଗଲା ସେ କହିଲେ ଆଜ୍ଞା ମୋତେ ଚଣ୍ଡାଳ ଆଉ ଭୋଗଟା କିଏ ଖାଆନ୍ତି ଭୋଗ ଯିଏ ପାଇବ ଜଗତର ଭୋଗୀ ଯିଏ ପ୍ରଭୁ ସିଏ ଭୋଗଟାକୁ ପାଇବ ଆମେ ପ୍ରସାଦ ପାଇବା ନା ପ୍ରସାଦଟା କ'ଣ ଉଚ୍ଛିଷ୍ଟ ମୁଁ ଯଦି ସବୁ ଜିନିଷଟାକୁ ନ ମିଶିଥାନ୍ତି ଅର୍ଣ୍ଣ ଡାଲି ସବ୍ଜି ପାୟସ ପକୋଡ଼ା ଯାହା ସବୁ ହେଲେ ସବୁ ଖଟା ପିତା ମିଠା ସବୁ ସଡ଼ ରସୁଣ ସବୁ ମିଶାଇବି ବୋଲେ ମୁଁ ସଡ଼ ରସୁଣ ମିଶାଇକି ଏଇଥିପାଇଁ ପାଇଲି ମୁଁ ଯଦି ମିଠା ପାଇଥାନ୍ତି ତାହେଲେ କ'ଣ କହିଥାନ୍ତି ଏଇଟା ବଢ଼ିଆ ହେଇଛି ଯଦି ଖଟା ପାଇଥାନ୍ତି ନିନ୍ଦା କରିଥାନ୍ତି ଆଉ ଯେତେବେଳେ ଆଉ ଗୋଟେ ସ୍ୱାଦ ଜିନିଷ ପାଇଥାନ୍ତି ସେତେବେଳେ ପ୍ରଶଂସା କରିଥାନ୍ତି ତାହେଲେ ଏ ପ୍ରସାଦର ଆଉ ପ୍ରଭୁ ତ ମୁଁ ତ ପ୍ରସାଦ ପାଉଛି ପ୍ରଭୁ ତ ତାକୁ ଗ୍ରହଣ କରିଛନ୍ତି ତାହେଲେ ପ୍ରଭୁଙ୍କର ଯେଉଁ ପ୍ରସାଦରେ ମୋର ଭେଦ ଅନ୍ତର ଆସିଥାନ୍ତି ମୁଁ ଅପରାଧ ହେଇଥାନ୍ତି ପ୍ରସାଦ ନିକଟ ସେଥିପାଇଁ ମୁଁ ମିଶାଇ ଖାଉଛି ଦ୍ରୌପଦୀ ଏତିକି କହିବା ମାତ୍ରେ ଶଙ୍ଖ ବାଜିନ ଆଉ ବାଡ଼େଇବା କୃଷ୍ଣଙ୍କୁ ପଡ଼ିଲାନି ଶଙ୍ଖ ବାଜିନ ପ୍ରସାଦର ମହିମା ଏ ପ୍ରସାଦର ଚିନ୍ମୟ ମହାପ୍ରସାଦ ଗୋବିନ୍ଦେ ଆଉ ପ୍ରାକୃତ ଅଂଶ ଆମର ଅଛି ବୋଲି ବିଚାର କରୁଛି ଅପ୍ରାକୃତ ଅଂଶ ଯାହାର ପ୍ରାପ୍ତ ହେଇଛି ସନାତନଙ୍କର ତ ଅପ୍ରାକୃତ ଅଂଶ ନାମ କରିକି କ୍ଷୀରଟାକୁ ପାନ କରି ଜାଣିଦେଲେ ଇଏ କୃଷ୍ଣଙ୍କର ଇଏ କୃଷ୍ଣ ଦେଇଛି ଭୋ ଭୋଇ କାନ୍ଦିଲେ ପ୍ରଭୁ ଆପଣ କ'ଣ କଲେ ମୋ ପାଇଁ ମୋ ଭଳି ଚଣ୍ଡାଳ ପାଇଁ ଆପଣ ଏତେ ପରିଶ୍ରମ କରି କ୍ଷୀର ଧରିକି ଆସିଲେ ଅତି ଦୁଃଖିତ ଅନ୍ତରରେ କହିଲେ ନା ଆଜିଠାରୁ କିଛି କିଛି କାରଣ ଇଷ୍ଟଙ୍କ ଇଷ୍ଟଙ୍କ ପ୍ରତି ଇଷ୍ଟଙ୍କର ଆମେ ସେବା କରିବା ଇଷ୍ଟ ଯଦି ଆମ ଆମର ସୁଖ ଦୁଃଖର କଥା ଚିନ୍ତା କଲେ ତାହେଲେ ପ୍ରେମର ଗୋଟେ ଦାଗ ପଡ଼ିଗଲା ପ୍ରେମରେ ଚୈତନ୍ୟ ଚୈତନ୍ୟ କୃଷ୍ଣ କବିରାଜ ଗୋସ୍ୱାମୀ ରଚନା କଲେ ନା କୃଷ୍ଣ ପ୍ରେମ ସୁଖ ସିନ୍ଧୁ ପାଇ ତାର ଏକ ବିନ୍ଦୁ ଜଗତ ଯୋଡ଼େ ଅଛି ସେଥିରେ ଦାଗ ସେଥିରେ ଗୋଟେ ଶବ୍ଦ ଅଛି ଯେନେ ଶୁଦ୍ଧ ହେମ ନା ଲୁକାଏ କୋଉ ଦାଗ ଏମିତି ଦାଗ ଅଛି ଯେଭଳି ସ୍ୱଚ୍ଛ ବସ୍ତ୍ରରେ ଗୋଟେ ଦାଗ ରହିଯାଉଛି ଗୋପୀମାନଙ୍କର ନିର୍ମଳ ପ୍ରେମରେ ବା ପ୍ରେମୀ ଭକ୍ତର ପ୍ରେମ ଭିତରେ କୌଣସି ଦାଗ ରହିବନି କାରଣ ତାଙ୍କର ତତ୍ସୁଖ ସୁଖିତ୍ୱ ଭାବନା କୃଷ୍ଣ ଯଦି ମୋ ପାଇଁ ଦୁଃଖୀ ହେଇକି ମୋ ଶରୀର ଚିନ୍ତାରେ କ୍ଷୀର ଧରିକି ଆସିଲେ ତାହେଲେ ମୁଁ ତାଙ୍କର ସେବ କେମିତି ମୁଁ ତାଙ୍କୁ କ'ଣ ସୁଖ ଦେବି ବହୁତ ଦୁଃଖ ମନ କହିଲେ ଆଜିଠାରୁ ମୁଁ ଟିକେ ଶରୀର ଧ୍ୟାନ ଦେବି ସନାତନ ଚିନ୍ତା କରିବି ଆଜିଠୁ ଟିକେ ଶରୀର କଥା ଚିନ୍ତା କରିବି ପୁଣି କେଉଁ ଶରୀର କଥା ଚିନ୍ତା କରିବେ ଯେ ଭଜନ ଆବେଶରେ ପୁଣି ବୁଲିବା ବାରବାର ତେଣୁ ସନାତନ ଏଭଳି ପାବନ ସରୋବର ରହିଲା ପରେ ପୁଣି କିଛି ଦିନ ଆସିଲେ ଇଷ୍ଟକୁ ଦର୍ଶନ କରିବାକୁ ଆସିବେ ପୁଣି ମନ ହୁଏ ଏତେ ଦାମୋଦର ଚୌର ଘରୁ ତ ଆସିଛନ୍ତି ଟିକେ ଯିବା ଦେଖି ଆସିବା ମଦନ ଗୋପାଳ କେମିତି ଅଛନ୍ତି ବଡ଼ ମନ୍ଦିରରେ ଆସି ଯେତେବେଳେ ପହଞ୍ଚିଲେ ରହିବେ ଗୋଟିଏ ଦିନ ବୃନ୍ଦାବନ ଅନିକେତ ଗୋଟିଏ ବୃକ୍ଷମଳେ ଗୋଟିଏ ଦିନ ବ୍ରଜରେ ଗୋଟିଏ ଗ୍ରାମରେ ବି ଗୋଟିଏ ଦିନ ଏ ଶାସ୍ତ୍ର ଲେଖା ଅଛି ଯେତେବେଳେ ଆସିକି ପହଞ୍ଚିଗଲେ ଘଟଣାକ୍ରମେ ଜଣେ ଦରିଦ୍ର ଆସିକି ପହଞ୍ଚିଛି ତାର ନାମ ହେଉଛି ଜୀବନ ଠାକୁର ସେ ଦୀକ୍ଷିତ ଦୀକ୍ଷିତ ନାମ ହେଉଛି ଜୀବନ ଠାକୁର ସେ କାଶୀ ପାଖର ଲୋକ ଶିବଜୀଙ୍କୁ ବହୁତ ଆରାଧନା କରିଥିଲେ ଶିବଜୀଙ୍କର ତ ଦୁଇ କୃପା ସକପଟ ଅକପଟ ସେ କପଟ ରଖିକି କୃପା ଦେବେ ଯେମିତି ଆଉ ଅକପଟ କୃପା ମାନେ ନିଷ୍କପଟ କୃପା କୃଷ୍ଣଙ୍କ ଚରଣ ମିଳିବ କାରଣ ସେ ବୈଷ୍ଣବ ନା ବୈଷ୍ଣବମାନ ଯଥା ସମ୍ଭବ ତେଣୁ ସେ ଜୀବନ ଠାକୁରଙ୍କୁ ସେ ନିଷ୍କପଟ କୃପା କରିଛନ୍ତି କ'ଣ ବିଶ୍ୱନାଥ କ'ଣ କହିଲେ କହିଲେ ଯାଅ ସନାତନ ବ୍ରଜରେ ରହୁଛନ୍ତି ବୃନ୍ଦାବନରେ ଦ୍ୱାଦଶ ଟିଲାରେ ରହୁଛନ୍ତି ସିଏ ମହାସମ୍ପତ୍ତିବା କାଶୀ ବିଶ୍ୱନାଥ କହିଲେ ଇଏ ଯେତେବେଳେ ଆସିଲେ ଜୀବନ ଠାକୁର ଦେଖିଲେ ଟିକେ ଭଙ୍ଗା କୁଡ଼ିଆ ଦୁଆର ମୋର ଗୋଟେ ତାଟି ଆଉ ଯାହା ହେଇଛି ତାଙ୍କ କୁଡ଼ିଆ କିନ୍ତୁ ସେମିତି ଥିଲା ମନ୍ଦିର ବିଶା ଓଡ଼ିଆ ଯେ ସେ ଯେତେବେଳେ ଆସିବେ ସେ କୋଡ଼ିଆ ଟିକେ ଆଉ ଭଜନ କରୁଛନ୍ତି, ଇଏ ଯାଇକି ଯେତେବେଳେ କାନ୍ଦିଲେ ଆଜ୍ଞା କାଶୀ ବିଶ୍ୱନାଥ କହିଛନ୍ତି ଆପଣ ମହାଧନୀ ଲୋକ ମୋତେ ଟିକେ ଦୟା କରନ୍ତୁ, ମୋ ଝିଅ ବିବାହ ହେଇପାରୁନି ମୁଁ କରିପାରୁନୁ, ଦେଖିଲେ ମୁଁ ତ ମହାକାଙ୍ଗା ନା ନା ଆପଣ ଧନୀ ମହାଧନର ଧନୀ, ତାହେଲେ କାଶୀ ବିଶ୍ୱନାଥଙ୍କର କଥାଟା କ'ଣ ମିଥ୍ୟା ହେଇଯିବ କି? ସନାତନ ଚିନ୍ତା କଲେ, ତାହେଲେ ଶିବଜୀଙ୍କ କଥା କହିଦେଲେ ଚିନ୍ତା କଲେ କଥା ତ କହିଲେ ଚାଲ ଚାଲ ମୋ ପଛରେ ଯାଇକି ଜଗନ୍ନାଥ ପାଖରେ ବାମ ଆଙ୍ଗୁଠିରେ ଦେଖାଉଛୁ କହିଲେ କହିଲେ ସେ ଜାଗାଟାକୁ ଖୋଳିଲ, ସେ ଜାଗାଟାକୁ ଖୋଳ, ବାମ ଆଙ୍ଗୁଠି ମାନେ ସ୍ପର୍ଶ କରୁନାହାନ୍ତି, ସେ କ'ଣ ନା ସ୍ପର୍ଶମଣି, ସେ ଯେଉଁ ସ୍ପର୍ଶମଣି କହୁ ସେ ସ୍ପର୍ଶ କରୁନାହାନ୍ତି, ଆଉ ସେ ନୀଳକାନ୍ତ ମଣି ମଣି ଭିତରେ ପୁଣି ଭେଦ ଅଛି, ସେ ନୀଳକାନ୍ତ ସ୍ପର୍ଶମଣି ଆଉ ତାକୁ କହିଲେ ଏଇଠି ବାବା ଖୋଲ ଖୋଲିକି ତୁମେ ନିଅ। ଦେଖନ୍ତୁ ଜଣେ ନିଷ୍କିଞ୍ଚନ ଶୁଦ୍ଧ ଭକ୍ତର ସଙ୍ଗର ମହିମାଟା କ'ଣ, ସଙ୍ଗର ମହିମା, ସେ ଆସିଛି କାମନା ପୂର୍ଣ୍ଣ କରିବା ପାଇଁ, ସ୍ପର୍ଶମଣି ନୀଳକାନ୍ତ ସ୍ପର୍ଶମଣିଟିକୁ ଧରିକି ଫେରୁଛନ୍ତି ପଥ ଭିତରେ ଚିନ୍ତା କରୁଛନ୍ତି। ଯିଏ ନିଷ୍କିଞ୍ଚନ ଯିଏ ମୋତେ ନୀଳକାନ୍ତମଣି ଏ ସ୍ପର୍ଶମଣି ଦେଇପାରିଲେ ତାହେଲେ ସିଏ ନିଷ୍କିଞ୍ଚନ ବୋଲି କାହିଁକି କହିଥିଲେ, ତାହେଲେ ମୁଁ କ'ଣ ଚିନ୍ତାମଣି ପ୍ରକୃତ ଚିନ୍ତାମଣି ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ ହେବିନି ମୋ ଜୀବନରେ, ମୁଁ ଏତେ ବଡ଼ ହତଭାଗା ଯେ ମୁଁ ଏ ମଣିଟାକୁ ନେଇକି ଯିବି, କିନ୍ତୁ ସିଏ ଅକିଞ୍ଚନ କହିକି ଏଇ ମଣିଟାକୁ କାହିଁକି ତ୍ୟାଗ କରିଦେ, ତାଙ୍କ ନିକଟରେ କେଉଁ ସମ୍ପତ୍ତି, ତାଙ୍କ ମନ ଭିତରେ କେବଳ ଏଇ ଜିନିଷଟା ଆନ୍ଦୋଳିତ ହେଲା, କାହା ଭିତରେ ଜୀବନ ଠାକୁର କରିଥିଲେ, କାହିଁକି କାହିଁକି ଜଣେ 70 ବର୍ଷ ବୟସରେ ପ୍ରଭୁପାଦଜୀ ମହାରାଜ ଏ ଅମ୍ବରୀଶ ପ୍ରଭୁ ଯାହା କହନ୍ତି ଫୋର୍ଡ କମ୍ପାନୀର ନାତି, କାହିଁକି ଶିକ୍ଷିତ ସମାଜ ଆମେରିକାର ଶିକ୍ଷିତ ସମାଜ ଭାରତ ବର୍ଷରେ ଆମର ମହାରାଜ ଶ୍ରୀପାଦ ମହାରାଜ ତାଙ୍କ ସାଇଣ୍ଟିଷ୍ଟ ଚାରୁ ମହାରାଜ ସେଠି ଆମର କ'ଣ ଫ୍ଲାଇଟ୍ର ଟ୍ରେନିଂ ମିଳୁଥିଲେ, ପୂଜ୍ୟପାଦ ସୁଭକ ସ୍ୱାମୀ ମହାରାଜ ସେ ସେଠି ଇଞ୍ଜିନିୟର ନା କ'ଣ ପଢ଼ୁଥିଲେ ବିଦେଶରେ, କାହିଁକି ପଢ଼ିଆସିଲେ, କାହିଁକି ଉଚ୍ଚ ଶିକ୍ଷିତ ଯେଉଁମାନଙ୍କର ଯାହା କହନ୍ତି ଜଡ଼ ଭାବନାଟା ପ୍ରଚୁର ଇନ୍ଦ୍ରିୟ ଗୁଡ଼ାକର ଭରପୁର ହେଇକି ରହିଥାଏ, ସେମାନେ କାହିଁକି ଭାରତୀୟ ସଂସ୍କୃତି ପ୍ରତି ଏତେ ଆକର୍ଷିତ ହେଲେ ପୁଣି ବିଦେଶରେ ଭାରତର ନୁହେଁ, ଆଉ ଜଣେ ସାଧୁଙ୍କ ନିକଟ ଜଣେ 70 ବର୍ଷର ସାଧୁଙ୍କର ସଂଗ୍ରହ କରି କାହିଁ, ବୈଷ୍ଣବ ସଙ୍ଗର ମହିମା ଯେଭଳି ଆସିଥିଲେ କ'ଣ ତାଙ୍କର ଆମର ଜୀବନ ଠାକୁର ସ୍ପର୍ଶମଣି ପାଇଁ, କିନ୍ତୁ କେବଳ କିଛି ମୁହୂର୍ତ୍ତ ସଙ୍ଗ କଲେ କିଛି ଏ ଯେଉଁ ଦୁଇ ପଦ କଥା ଶୁଣିଲେ ଏତିକି ତାଙ୍କ କାମ କଲେ, ଜଣେ ନିଷ୍କିଞ୍ଚନ ପରମହଂସ ଦୋଷ ଶୂନ୍ୟ ନିର୍ଦ୍ଦୋଷ ବୈଷ୍ଣବ ନହେଲେ ସେ ଜଗତରେ ଅନ୍ୟମାନଙ୍କୁ ଶୁଦ୍ଧ ବୈଷ୍ଣବ କରିବା ବିରଳ, କାରଣ ତାଙ୍କର ସଙ୍ଗ ପ୍ରବାହରେ କେହି ହୁଏତ ଶୁଦ୍ଧ ବୈଷ୍ଣବ ହୋଇପାରିବ, ସେଥିପାଇଁ ତୃତୀୟ ସ୍କନ୍ଦ ଭାଗବତମରେ ମାଙ୍କୁ ଭଗବାନ କପିଳଦେବ କହୁଛନ୍ତି, ମା ପ୍ରସଙ୍ଗୁ ସୁକୃତ ମୁଖ୍ୟଧାର ପାବୃତମ, ଏ ମା ଏ ସଂସାର ପ୍ରତି ରଖିଥିବା ଆସକ୍ତି ପାଇଁ ଯେଉଁ ଜୀବ ଅନାଦି କାଳରୁ ବ୍ରହ୍ମାଣ୍ଡ ଭିତରେ ଭ୍ରମଣ କରୁଛି ତାର ମୁକ୍ତି କିଭଳି ହେବ, ନା ପ୍ରସଙ୍ଗମ ଅଜର ପାସମ ଆତ୍ମାନ କବୟ ବିଦୁ ସ୍ୱୟବ ସାଧୁ ସୁକୃତ, ଆତ୍ମା ପାଇଁ ଯେଉଁ ଆସକ୍ତି ହେଉଛି ବଡ଼ ବୃନ୍ଦନ, କିନ୍ତୁ ସେଇ ଆତ୍ମାର ମୋଚନର ଦ୍ୱାର ହେଇଯିବ କିଭଳି ଦ୍ୱାର, ନା ଉନ୍ମୁକ୍ତ ଦ୍ୱାର, କେଉଁଟା ନା ସାଧୁ ପ୍ରତି ଆସକ୍ତି, କାଳେ କିଏ ପ୍ରଶ୍ନ ପଚାରିବ, ମା କାଳେ ପ୍ରଶ୍ନ ପଚାରିଦେବେ ସାଧୁଙ୍କର ଲକ୍ଷଣ କ'ଣ କହିଲେ କହିଦେଲେ, ତାପରେ ଦୁଇଟି ଶ୍ଳୋକରେ କହିଲେ ଦିଦିକ୍ଷେବ କାରୁଣିକ ଶ୍ରୁଦ ସର୍ବଦେଇ ନାମ ଅଜାତ ସନ୍ତ୍ରବ ଅଜାତ ସତ୍ରବ ସନ୍ତା ସାଧୁ ବି ସାଧୁ ଭୂଷଣ, ସାଧୁର ଲକ୍ଷଣ କହିଦେଲେ, ସାଧୁର ଲକ୍ଷଣ କହିଦେଲେ ମା କାଳେ ପ୍ରଶ୍ନ ପଚାରିବେ, ବାକି ଜଡ଼ବାଦୀ ଲୋକ ପ୍ରଶ୍ନ ପଚାରିବେ, ଏ ସାଧୁର ତ ସୁଖ ଦୁଃଖ ଅଛି ଆଉ ସାଧୁର କ'ଣ ନାହିଁ ନା କ'ଣ ଦୁଃଖ, ତାର ତ ଦୁଃଖ ଅଛି ସେ ମୋ ଦୁଃଖଟାକୁ ଦୂର କରିବ, ସେ କିଭଳି ମୋ ମନର ଆସକ୍ତିଟାକୁ ଦୂର କରିବ, ସେ କିଭଳି ମୋର ସଂସାରକୁ ଦୂର କରିବ, ଏଇଠି କହିଲେ ମା ସାଧୁ ନିକଟରେ ଯେଉଁ ସମ୍ପତ୍ତି ଅଛି ତା ନିକଟରେ ନୀଳକାନ୍ତମଣି ସ୍ପର୍ଶ
ଆସି ସେ ଚିନ୍ତା ପୁଣି କଣ ମଦାଶ୍ରୟା କଥା ପୃଷ୍ଠା ଶୁଣନ୍ତି କଥୟାନ୍ତି ଚ ତପନ୍ତି ବିବିଧା ତାପା ନୈତାନ ମଦଗତ ଚେତସାମ ଭାଗବତର ଭକ୍ତି ସିଦ୍ଧାନ୍ତ ତିନି ଜାଗାରେ କପିଳଦେବଙ୍କ ଉକ୍ତି ଏକାଦଶରେ ନବଯୋଗେନ୍ଦ୍ର ସମ୍ବାଦ ଆଉ ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଛନ୍ତି ସାଧୁର ମହିମା ସାଧୁର ଲକ୍ଷଣ ଭକ୍ତିର ଲକ୍ଷଣ ଏ ସାଧୁ ଯେ ସଂସାରର ଗୋଟେ ତାପି ଲୋକର ତାପକୁ ସନ୍ତାପିତ କରିପାରିବ ଦୂର କରିପାରିବ ସନ୍ତାପକୁ ଦୂର କରିପାରିବ ପ୍ରମାଣ କ'ଣ ଆମେ ତ ଦେଖୁଛେ ସାଧୁର ଛିଡ଼ା ଲୁଗା ପିନ୍ଧିଛି ସିଏ ବି ଆସି ଆମ ଦ୍ୱାର ମୁହଁରେ ଠିଆ ହେଇକି ଭିଖ ମାଗୁଛି ଯିଏ ଯାହାର ଶରୀରର ଆବଶ୍ୟକତା ଅଛି ସେ ଦ୍ୱାର ମୁହଁରେ ଜଣେ ଗୃହସ୍ଥର ଦ୍ୱାର ମୁହଁରେ ଭିକ୍ଷା ମାଗୁଛି ସେ ଗୋଟେ ଗୃହସ୍ଥର ତାପକୁ ଦୂର କରିବ ପ୍ରମାଣ କ'ଣ ନା ପ୍ରମାଣ ଏଇଆ ଦେଖିଲେ ବା ଜୀବନ ଠାକୁର ଆଜି ସ୍ପର୍ଶମଣି ପାଇ ଚିନ୍ତାମଣିକି ଖୋଜିଲେ ମୁହୂର୍ତ୍ତ ସାଧୁ ସଙ୍ଗରେ ନା କାହିଁକି ନା ସାଧୁର ଯେଉଁ ଅନ୍ତରର ଆନନ୍ଦଟା ଅଛି ସାଧୁର ବାହ୍ୟ ଦୁଃଖ ଯତ ଦେଖ ବୈଷ୍ଣବର ବ୍ୟବହାର ଦୁଃଖ କିନ୍ତୁ ବାହାର ଲୋକଙ୍କର ବାହ୍ୟର କର୍ମୀର ବାହ୍ୟର ଆନନ୍ଦ ବାହ୍ୟର ଆନନ୍ଦ କ'ଣ ଭିତରେ ପଡ଼ିଯାଉଥିବ ଉପରେ ପୁରା ସେଣ୍ଟ ଫେଣ୍ଟ ମାରିକି ପୁରା କୋର୍ଟ ଚଢ଼େଇକି ଆସିଥିବ କିନ୍ତୁ ଘରେ ହେଣେ ମାଟ ଧୁମଧାମ କାଉଥିବ ଗୁରୁଦେବ ଆମର ଗୋଟେ ଭଲ ଉଦାହରଣ ଦିଅନ୍ତି ସେ ଗୋଟେ ବଡ଼ ସଭା ଭିତରୁ ଗୋଟେ ବଡ଼ ଅଫିସର ଗଲା ବଡ଼ ଆରିଷ୍ଟୋକ୍ରାଟ ଲୋକ ସବୁ ବସିଛନ୍ତି ସେ ସଭାକୁ ଡାକିଛନ୍ତି ଗୋଟେ ବଡ଼ ଲୋକ ସେ ବଡ଼ ଗୋଟେ ହାଇ ହିଲ୍ ଚପଲ ପିନ୍ଧି ତା ଭିତରେ ଗୋଟେ କଣ୍ଟା ପଶିଛି ସମସ୍ତେ ଆସିସାରିଲେଣି ସଭାକୁ କିନ୍ତୁ ସିଏ ଆସୁଛି ଆଉ ପଟ ବ୍ୟାଚ୍ ମାରିଛି କଳା କୋଟ୍ ପିନ୍ଧିଛି ଏ ସମସ୍ତଙ୍କୁ ତାଳି ମାରୁଛନ୍ତି ଆସିଗଲେ ମୁଁ ଆମର ଏଇ ଅଫିସର ଆସିଲେ କିନ୍ତୁ ତାର କଣ୍ଟା ପଶିଛି ତାର ହିଲ୍ର ମାଡ଼ି କଣ୍ଟାଟା ଗୋଡ଼ର ଯାଇ ଫୁଟି ହେଉଛି ସେ କ'ଣ କଣ୍ଟାଟା ଯଦି କାଢ଼ିବେ କହିଲେ ଅଫିସର ଗୋଡ଼ରୁ କ'ଣ କଣ୍ଟା ପଶିଲା କିନ୍ତୁ ଚପଲ ଭିତରେ କଣ୍ଟାଟା କ'ଣ ବୁଝିପାରୁଛନ୍ତି ସଂସାରରେ ଯେତେ ତୁମେ ଚପଲ ମାରିଲେ କ'ଣ ହବ ଏଇ ସଂସାରଟା ଯେଉଁ ଭୌତିକ ଆକର୍ଷଣ ରହିଛି ଭୌତିକ ଭୋଗ କରିବା ପାଇଁ ଯେଉଁ ରହିଛି ସେଗୁଡ଼ା ସବୁ କଣ୍ଟା ଭଳିଆ ସବୁବେଳେ ଫୋଡ଼ିବ ସେଟା କାଢ଼ିବ କେମିତି ସେ ସାଧୁ ଆଗରେ କାଢ଼ିଲେ ସାଧୁ କହିବ ବା ସେ କିଛି କହିବେ ସେଟା ପୁରା ଆମେ ସୁନ୍ଦର ଅଛୁ ପୁରା ଭଲ ଡ୍ରେସ୍ ପିନ୍ଧିକି ଚିକ୍କଣ ମାରିକି ଚାଲି ଆସେ ସାଧୁର ଆନନ୍ଦକୁ ଭିତର ସେ ଆନନ୍ଦ ସେ ଆନନ୍ଦ କେମିତି ଦେଖାଯାଏ ସେ ଆନନ୍ଦ ମୁଖରୁ ଦେଖା ପାଇବ ଫେସ୍ ଇଜ୍ ଦି ଇଣ୍ଡେକ୍ସ ଅଫ୍ ମାଇଣ୍ଡ ଏଇଟା ବାହାର ଜଗତରେ କାମ କରିବ ସାଧୁ ବାହାରେ କାମ କରିବ ସାଧୁର ମୁଖ କିଭଳି ନା କାରୁଣ୍ୟ କରୁଣ ମହାପ୍ରଭୁଙ୍କର ଭକ୍ତ କଥା ମୁଁ କହୁଛି ମହାପା କଥା କହିବି ଏଇଟା ଆମ ଧାରା ଏଇଟା ଗୋପୀ ଧାରା ମହାପ୍ରଭୁଙ୍କ ଧାରା ବିରହ ଧାରା ଏଥିରେ ମହାପ୍ରଭୁଙ୍କ ବିରହରେ କହିଲେ ନା କ'ଣ ଝୁକାୟିତମ୍ ନିମିଷେଣ ଚକ୍ଷୁଷା ପ୍ରବୃଷାୟିତମ୍ ଶୂନ୍ୟାୟିତମ୍ ଜଗତ ସର୍ବମ୍ ଗୋବିନ୍ଦ ବିରହେ ନମେ ଇଏ ଆମର ଧାରା ସବୁବେଳେ କାରୁଣ୍ୟ ସବୁବେଳେ ହା ହୁତାଶ୍ମୟ ଜୀବନ ହା ହୁତାଶ୍ମୟ ଜୀବନ କିଭଳି କୃଷ୍ଣଙ୍କୁ ପାଇବି ଯାହା ଆମର ଗୁରୁଦେବଟେ କ'ଣ ଇଂଲିଶରେ ସେ ଟର୍ମଟା ନିଅନ୍ତି ମୋର ମନେ ପଡ଼ୁନି ରେଷ୍ଟଲେସ୍ କିଭଳି କୃଷ୍ଣ ମୋ ଜୀବନରେ ମିଳିବେ ଏଇଟା ମୋର ଟ୍ୟାକ୍ସ ମୁଁ ଯେମିତି ଗୋଟେ ସାଧାରଣ ଲୋକ ସେ ମୋର କୋଟିଏ ଟଙ୍କା ଦରକାର ତା ଜୀବନରେ ସେ ବାଜି ଲଗେଇ ଦେଉଛି ଆମକୁ ସେଭଳି ରେଷ୍ଟଲେସ୍ ହେବାକୁ ପଡ଼େ ସବୁବେଳେ
ଗୋବିନ୍ଦ ବୀର ହେ ଶୂନ୍ୟ ହୈଲା ତ୍ରିଭୁବନ
ଗୌଡ଼ୀୟ ବୈଷ୍ଣବରୀ ସମ୍ପତ୍ତି ମହାପ୍ରଭୁ ଦେଲେ ଶିକ୍ଷାଷ୍ଟକ ଚୈତନ୍ୟ ଚରିତ୍ରାନ୍ତର ଶେଷ ହେଉଛି ଶିକ୍ଷାଷ୍ଟକ ନା ସେଥିରେ ପଦ କୃଷ୍ଣଦାସ ଗୌରାଜଶ୍ରୀ ଗୋସ୍ୱାମୀ ଗୋବିନ୍ଦଙ୍କ ଆଜ୍ଞାରେ ଲେଖିଛନ୍ତି ଏ ଭକ୍ତର ଅନ୍ତର କିଭଳି ଅନ୍ତରଟା ପୋଡ଼ିଯାଉଛି ଗୋବିନ୍ଦ ବିରହ ଶୂନ୍ୟ ହୈଲ ତ୍ରିଭୁବନ ତା ମୁଖରେ ଆନନ୍ଦ କ'ଣ ଦେଖିବେ ସବୁବେଳେ ବିରହ କାରୁଣ୍ୟର ଅବସ୍ଥା କେମିତି କୃଷ୍ଣ ମୁଁ ପାଇଲି ମୋ ଜୀବନ ଗୁରୁଦେବ କୁହନ୍ତିନି ମୁହୂର୍ତ୍ତ ଚାଲିଗଲା ଆଜି ଦିନ ଚାଲିଗଲା ରାତ୍ରି ଚାଲିଗଲା ବର୍ଷ ଚାଲିଯାଉଛି ମାସ ଚାଲି ମାସ ଚାଲିଯାଉଛି ବର୍ଷ ଚାଲିଯାଉଛି ବର୍ଷ ପରେ ବର୍ଷ କୃଷ୍ଣ ମୋର ପ୍ରଭୁ କାହାନ୍ତି
ତୁଷା ନଳେ କୁଡ଼େ ଯେନ ନା ଯାଏ ଜୀବନ। ଏ କ'ଣ କମ୍ କଥା କି ଆଜ୍ଞା, ଭାଗବତରେ ଯେଭଳି ଟୀକା ଅଛି ଚୈତନ୍ୟ ଚୈତନ୍ୟ ପ୍ରତି ପଦକୁ ଧରାଯାଏ ସେ ଟୀକା ଭଳି ଅର୍ଥ ହେବ। ତୁଷା ନଳ ସହିତ କାହିଁକି ତୁଳନା କରାଗଲା, ଅଲଗା ଅଗ୍ନିଟା ସାଙ୍ଗେ ସାଙ୍ଗେ ପୋଡ଼ିଦେବ, ଆପଣ ହାତ ପୋଡ଼େଇ ଦେବେ ଫଟକିଣ ଜଳିବେ ଲିଭିଯିବ, ତୁଷଟା ପକେଇଥିବେ ଦେଖିବ, ତୁଷ ଯେଉଁ ସେ ଧୀରେ ଧୀରେ ଜଳୁଥିବ ତାପଟା ବହୁତ ସମୟ ରହିବ, ସେ ଏତେ ଶୀଘ୍ର ସରିବ ନା। ଜଣେ ବିରହୀ ମହାପ୍ରଭୁଙ୍କର ଭକ୍ତ ଯିଏ କରୁଣା ପାଇଁ ପାଗଳ, ଯିଏ କରୁଣା ପାଇଁ ନିରନ୍ତର କାନ୍ଦୁଛି, ମୁଁ କିଭଳି ସାଧୁଙ୍କର କରୁଣା ପାଇବି, କିଭଳି ମହାପ୍ରଭୁଙ୍କର କରୁଣା ପାଇବି, କିଭଳି ଜୀବନକୁ କୃତାର୍ଥ କରିବି, ସେ ତୁଷା ନଳରେ ପଡ଼ିଲା ଭଳି ତା ଜୀବନ ନୁହେଁ, ଖାଲି ହା ହଉ ତାହା ଶୁଣାଯିବ କେଉଁଠି କୃଷ୍ଣଙ୍କ ପାଇଁ। ତାକୁ ଦେଖି ଜଣେ ସଂସାର ଲୋକ କ'ଣ ବୁଝିବ ଯେ ସଂସାର ଲୋକର ଆନନ୍ଦଟା ବାହିରେ, ଭକ୍ତର ଆନନ୍ଦଟା ଭିତରେ। ଜୀବନ ଠାକୁର ଦେଖିଥିଲା, ରେ ମତେ ସ୍ପର୍ଶମଣି ଦେଇ ଦେଇକି ଏ ଚିନ୍ତାମଣିକି ରଖିଛନ୍ତି, ନହେଲେ ଏତେ ଆନନ୍ଦ କେମିତି ରହିଛନ୍ତି, ଆଙ୍ଗୁଠି ଦେଖେଇଲେ ମୋତେ ଛୁଇଁଲେନି। ତାଙ୍କ ମନ ଭିତରେ ପରମାତ୍ମା ପ୍ରଭୁ ତାଙ୍କ ପାଖରେ ଅଛନ୍ତି, ଆଉ ସଙ୍ଗ କଲେ ଆଉ ସାଧୁ ଯେ ଅନ୍ୟ ଜଣର ତାପକୁ ଦୂର କରିପାରିବ ପ୍ରମାଣ ଏ ମା ଦେଲେ, ମାଙ୍କ ପାଖରେ କହୁଛନ୍ତି
ମଦାଶ୍ରୟ କଥା ମୃଷ୍ଟ ଶ୍ରନ୍ତି ଶ୍ରମନ୍ତି କଥାନ୍ତି ଚ। ହେ ମା, ସାଧୁ ମୋ ଆଶ୍ରୟ ରହିଥାଏ, ମୋ ଆଶ୍ରୟ ରହି କ'ଣ କରେ, କଥା ମୃଷ୍ଟା, ମୃଷ୍ଟା ଶବ୍ଦରେ ଚତୁର୍ଦ୍ଦ କ'ଣ ରଚନା କଲେ, ମୃଷ୍ଟା ମୃଷ୍ଟା ଶୁଦ୍ଧା ଅମାୟିକା, ସାଧୁ ମୋର ଅମାୟିକ ଶୁଦ୍ଧ କଥାକୁ ଆଶ୍ରୟ କରିଥାଏ। ମଦାଶ୍ରୟ ଭଗବାନଙ୍କ ଆଶ୍ରୟ ରହିଥିବ, ଆଉ କ'ଣ ଆଶ୍ରୟ ରହିବ, ଦୁଇଟା ଆଶ୍ରୟ, କଥା କଥା ଆଶ୍ରୟ, କଥା ଆଶ୍ରୟର କଥାର ବିଶେଷଣ କ'ଣ ରହିବ ନା ମୃଷ୍ଟା ଶୁଦ୍ଧା ଅମାୟିକା, ଅମାୟିକ ଶୁଦ୍ଧ କଥା ପ୍ରତି ଆଶ୍ରୟ। ଆଉ କଥା ଆଶ୍ରୟର ଲକ୍ଷଣ ଦେଲେ ଶୃଣବନ୍ଧି କଥାନ୍ତି ଚ, ଯଦି ଭକ୍ତ ପାଇଗଲେ ଶ୍ରୋତା ପାଇଗଲେ କହିବେ, ଯଦି ବକ୍ତା ପାଇଗଲେ ବସିକି ଶୁଣି, ତାହେଲେ ସଂସାର ତାପଟା କିଭଳି ଦୂର ହବ, ତପନ୍ତି ବିବିଧ ତାପାନ ଏତାନ ମଦଗତ ଚେତସା। ଯଦି ମା ପଚାରିବେ ହରି କଥା ଶୁଣିବେ ସାଧୁ ହରି କଥା କହିବ, ସଂସାର ତାପଟା ତାଙ୍କୁ କ'ଣ ଲାଗୁନି ନା ଲାଗୁନି, ନା କାହିଁକି ମଦଗତ ଚେତସା, ଏଇଟା ହଉଛି କାରଣ, ଚିତ୍ତ ବା ମୋ ପ୍ରତି ସମ୍ପୂର୍ଣ୍ଣ ଅର୍ପଣ କରିଦେଇଛନ୍ତି, ମୋ ଆଶ୍ରୟରେ ଅଛନ୍ତି, ତେଣୁ ତାଙ୍କୁ ତାମ୍ପ ଲାଗେ ନା। ଯାହା କୁହନ୍ତି ଆମର ସେ ଯାଆନ୍ତି ମୋ ଗାଡ଼ି ପଲଟିଗଲେ ଘର ପୋଡ଼ିଗଲେ କ'ଣ ସେଟା ଫାୟାର ଷ୍ଟେସନ, ଏ ଫାୟାର ଷ୍ଟେସନ ବାଲା ନିଆଁ ଭିତରୁ ପଶୁନି ନା ନାହିଁ, କାହିଁକି ପଶୁନି, ତାଙ୍କ ନିଆଁ ତାପ ଲାଗୁନି ଅଗ୍ନିତାପ ଲାଗୁନି, ସେ ଫାୟାର ପ୍ରୁଫ୍ ଡ୍ରେସ୍ ପିନ୍ଧୁଛନ୍ତି। ସାଧୁର ଫାୟାର ପ୍ରୁଫ୍ ଡ୍ରେସ୍ କେଉଁଟା କି ଏଇଟା, ଏ ଯେଉଁ ଆଶ୍ରୟ, ମଦାଶ୍ରୟା କଥା ମୃଷ୍ଟା ଶୃଣବନ୍ଦି କଥାନ୍ତି ଚ ତପନ୍ତି ବିବିଧାତା ବା ନ ଏତା ମଦଗତ ଚିତ ସା, ନିରନ୍ତର ଚିତ ମୋ ନିକଟରେ ଥାଏ। ଚକ୍ରତୀପାଦ ଏଠି କ'ଣ ରଚନା କଲେ, ଏତାନ ଭଗତାନ ତାପା ଆଧ୍ୟାତ୍ମିକ ତାପାଦୟ ନ ତପନ୍ତି ନ ବ୍ୟଥୟନ୍ତି, ଏତେ ତାପାନି ନ ଭୁବିୟନ୍ତେ, ଏସବୁ ତାପ ଦ୍ୱାରା ତ୍ରିତାପ ଦ୍ୱାରା ଭକ୍ତ ବିଭୂତ ହୁଏ ନା, କାହିଁକି ନା ମଦଗତ ଚିତ ସା, ଚିତ୍ତ ସମ୍ପୂର୍ଣ୍ଣ ମୋତେ ଅର୍ପଣ କରିଦିଏ। ଏଠି ଏଠି ଗୋଟେ ସୁନ୍ଦର କଥା କହିଲେ, ସ୍ମରଣ ଦ୍ୟାଢ଼ବନ୍ତୋ ଇତି ଜ୍ଞେୟମ୍, ନିରନ୍ତର ସ୍ମରଣ, ନିରନ୍ତର ସ୍ମରଣ, ତା ଚିତ୍ତଟା ରହିଯାଇଛି ଆଉ ଆମେ ଦେଖୁଛୁ ସବୁବେଳେ। ଆପଣ ଉଦାହରଣ କରିବେ ଗୋଟେ କର୍ମୀ, ଭକ୍ତର କର୍ମୀ ନିକଟରୁ ବହୁତ ଶିକ୍ଷା କରିବାର ଅଛି, ସଂସାର ପଥରେ ଯେଉଁମାନେ ପଥିକ ସେମାନଙ୍କର ଯାହା କୁହନ୍ତି ପ୍ରତି ପଦକ୍ଷେପରେ ଝିଣ୍ଟିକି ଯାହା କୁହନ୍ତି ନାକ ଛିଡ଼ି ଯାଉଛି, କିନ୍ତୁ କମରେ ଭିଡ଼ୁଛନ୍ତି ନା ଆଉ ଛାଡ଼ି ଦେଉଛନ୍ତି, ସେମାନେ ତାଙ୍କୁ ଦୁଃଖଟା ଦୁଃଖ ବୋଲି ଲାଗୁ, ସଂସାରରେ ଏତେ ହୀନସ୍ଥାର ରହୁଛନ୍ତି ନା, ଏଟା ମୋର କର୍ତ୍ତବ୍ୟ, କମରେ ଭିଡ଼ୁଛନ୍ତି ପୁଣି ତାଙ୍କୁ ସଂସାର ତାପଟା ତାପ ବୋଲି ଲାଗୁନି। ଆଉ ଯେଉଁ ଭକ୍ତ ଭଗବାନଙ୍କୁ ଆଶ୍ରୟ କରୁଛି ତାକୁ ସଂସାର ତାପଟା ତାପ ବୋଲି ଲାଗିବ, ତେଣୁ ହଁ ହେଲା ଭକ୍ତକୁ ସିନା ତାପ ଲାଗିବନି, ଭକ୍ତ ଅନ୍ୟର ତାପଟାକୁ କେମିତି ହରଣ କରିବ, ମା ପ୍ରଶ୍ନ କରୁଛନ୍ତି ସାଙ୍ଗେ ସାଙ୍ଗେ, ଇଏ କହୁଛନ୍ତି ଭଗବାନ କପିଳଦେବ, ତ ଏତେ ସାଧବଂ ସାଧ୍ୱୀ ସର୍ବସଙ୍ଗ ବିବର୍ଜିତ ସ సంగస్తేసు అథతే పర్థ్య సంగ దోషాహరందితే. మాకు డాకిలి హే సద్వి, హే సద్వి మా, కారణం చేత భక్తి విషయాలు పచారుచుంది. తే ఎతే సాధవ సద్వి, సాధవ శస్త్రానువర్తిన స్వంపద లిఖి. హే మా, జి శస్త్రానువర్తి సాధు, జి మొత్తం ఆశ్రయ కరిచి, జి మద్గత చేతుస, జి శ్రవణ కీర్తన కు ఆశ్రయ కరిచి, తార సబుబెళె సంగ తుమె ప్రార్థనా కరివ నా. కాహికి సంగ దోష హరంతి తే, కేహి ఆపణంకర ఖరాప అభ్యాస దూర కరిపారండి సాధు ఛడా. ଆମର ଯେତେ ସଙ୍ଗ ଦୋଷ ଗୁଡ଼ିକ ଅଛି, ଆସକ୍ତି ଗୁଡ଼ିକ ଅଛି, ତାକୁ କେବଳ କାଟିପାରିବେ ଜଣେ ସାଧୁ. କାହିଁକି ନା ତାଙ୍କର ସଙ୍ଗ ଦୋଷ ନାହିଁ. ଏଠି ସଙ୍ଗ ଦୋଷ ଶବ୍ଦରେ ବିଶ୍ୱନାଥ ଚକ୍ର ଠାକୁର ସ୍ୱାମୀବାଦ ଗୋଟିଏ କଥା ଲେଖିଛନ୍ତି, ସର୍ବସଙ୍ଗ ବିବର୍ଜିତା ପୁରୁଷାୟ ଚତୁଷ୍ଟୟ ଆସକ୍ତି ଶୂନ୍ୟ. ଚାରି ପୁରୁଷାର୍ଥକୁ ସେ ହୀନ କରିଦେଇଛନ୍ତି. ତାଙ୍କର ସଙ୍ଗ କଲା ମାତ୍ରେ ତୁମର ସଂସାର ସମସ୍ତ ଆସକ୍ତି ପଳେଇବ, ସବୁ ଦୋଷ ପଳେଇବ. ସେଥିପାଇଁ ଜୀବନ ଠାକୁର ଯେତେବେଳେ ଆସିକି ସନାତନଙ୍କର ହସ ବଢି ଦେଇଦେଲା ପରେ ବସିକି ଭଜନର ଅବସ୍ଥାକୁ ଦର୍ଶନ କଲେ, ସେ ସ୍ପର୍ଶମଣିକୁ ଭୁଲି ଏ ଚିନ୍ତାମଣିକୁ ଯେଉଁ ସନାତନ ଅନ୍ତର ରଖିଛନ୍ତି ତାଙ୍କୁ ପାଇବାକୁ ଇଚ୍ଛା କଲେ. ଇଏ କ'ଣ କି ସଙ୍ଗର ଫଳ, ସଙ୍ଗର ଫଳ. ଆଉ ଭକ୍ତ ଠାକୁର ସେଟା ଲେଖିଦେଲେ କେଉଁ ସଙ୍ଗରୁ ଆମକୁ ପ୍ରକୃତ ଯାହା କୁହନ୍ତି ଲାଭ ମିଳିବ, କେଉଁ ସଙ୍ଗରୁ ଲେଖିଲେ ଏଇଭଳି ବୈଷ୍ଣବର ସଙ୍ଗରୁ. ବୈଷ୍ଣବ ଠାକୁର ପ୍ରକୃତ ସଦା, ବୈଷ୍ଣବ ଠାକୁର ପ୍ରକୃତ ସଦା, ବୈଷ୍ଣବ ଠାକୁର ପ୍ରକୃତ ସଦା, ବୈଷ୍ଣବ ଠାକୁର ନିର୍ଦ୍ଦୋଷ ଆନନ୍ଦମୟ, ନିର୍ଦ୍ଦୋଷ
ଦୋଷ ଅଛି,
ସନତ ସୁଜାତା ଧୃତରାଷ୍ଟ୍ରଙ୍କୁ କହୁଛନ୍ତି, ଏ ଯେଉଁଟି କୁହାଗଲା ନା କୃଷ୍ଣ ନାମେ ପ୍ରୀତି ନା ଅପ୍ରାକୃତ ସଦା ନିର୍ଦ୍ଦୋଷ ଆନନ୍ଦମୟ, ବୈଷ୍ଣବ ନିର୍ଦ୍ଦୋଷ ତାଙ୍କର ଦୋଷ ନାହିଁ, ଜଣେ ଅପ୍ରାକୃତ ବୈଷ୍ଣବ ଜଣେ ଶୁଦ୍ଧ ବୈଷ୍ଣବଙ୍କର ଦୋଷ ନାହିଁ। ମଣିଷର ବାରଟା ଦୋଷ ଅଛି, କାହା କହୁଛନ୍ତି ନା ଧୃତରାଷ୍ଟ୍ର, ଧୃତରାଷ୍ଟ୍ର ଚାହୁଁଛନ୍ତି ମହାଭାରତ ଯୁଦ୍ଧ ସରିଗଲେ ବିଦୁର ଆସି ବହୁ କଟୁପୂର୍ଣ୍ଣ ବଚନରେ ଆତ୍ମକଲ୍ୟାଣ ପାଇଁ ଜ୍ୟେଷ୍ଠ ଭ୍ରାତା ହେଲେ ବି ତାଙ୍କୁ ଗାଳିଦେଲେ, କଟୁପୂର୍ଣ୍ଣ ଅଛି ଭାଇ ଗୃହପାଳ ଏଇ ଶବ୍ଦ ଲାଗିଛି, ଘରେ କୁକୁର ରହିକି ଯେମିତି ଭୋଜନ କରେ, ଆପଣ ଏଇ ପାଣ୍ଡବମାନଙ୍କୁ ଜୀବନ ସାରା ଈର୍ଷା କରିଥିଲେ, ଯେଉଁ ଭୀମସେନଙ୍କୁ ଜୀବନ ସାରା ଆପଣ ଈର୍ଷା କରିଥିଲେ, ସେ ଭୀମସେନଙ୍କର ପ୍ରଦତ୍ତ ଅର୍ଣ୍ଣକୁ ଖାଇ ଯେଉଁଠି ବଞ୍ଚିକି ରହିଛନ୍ତି, କେଉଁଥିପାଇଁ ଆପଣ ବଞ୍ଚିକି ରହିଛନ୍ତି, ବହୁ ଉପଦେଶ ଦ୍ୱାରା ତାଙ୍କ ଚକ୍ଷୁ ଖୋଲି ଦେଇଛନ୍ତି। ସେତେବେଳେ ସେ ସନତ ସୁଜାତାଙ୍କୁ ସନତ ତାଙ୍କର ନାମ, ଆଉ ସିଏ ଉଦ୍ୟୋଗ ପର୍ବରେ ସ୍ୱତନ୍ତ୍ର ତାଙ୍କ ନାମରେ ଗୋଟେ ପର୍ବ ଅଛି, ଧୃତରାଷ୍ଟ୍ର ସବୁ ପ୍ରଶ୍ନ ପଚାରୁଛନ୍ତି, ସେଠି ପଚାରିଛନ୍ତି ଜଣେ ମନୁଷ୍ୟର ଦୋଷ କ'ଣ ଆଉ ଦୋଷ ଶୂନ୍ୟ ସାଧୁର ଗୁଣ କ'ଣ ମୋତେ କୁହନ୍ତୁ। ଇଏ ସାଧକମାନଙ୍କ ପାଇଁ କଥା ଆଜ୍ଞା, ଇଏ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀଙ୍କର ସଜ୍ଜନ ତୋଷଣୀ ଯେଉଁ ଗୋଟେ ପତ୍ରିକାର ଲେଖାଟା ଆମର ଭକ୍ତି ଗୀତି ସଞ୍ଚୟ ଗୋଟେ ନୂଆ ଆଣିଥିଲେ ଏଥର, ସେ ଖାଲି ଠାର ମାରିଦେଇଛନ୍ତି ପ୍ରଭୁପାଦ, ଭକ୍ତି ସିଦ୍ଧାନ୍ତ ଠାକୁର ପ୍ରଭୁପାଦ ଏଇ କଥା ଲେଖିଛନ୍ତି କେମିତି ନା ଉଦ୍ୟୋଗ କରିବାର, ନିର୍ଦ୍ଦୋଷ ଆନନ୍ଦମୟ ସାଧୁ ଯେ ନିର୍ଦ୍ଦୋଷ ଏଇ କଥାରେ ଖାଲି ଠାକୁର ସେଟାକୁ ରଚନା କରିଦେଲେ, ପ୍ରଭୁଙ୍କ ଦୟାରୁ ବୈଷ୍ଣବମାନଙ୍କ ଦୟାରୁ ସେଟା ମହାଭାରତ ଖେଳିବାକୁ ମିଳିଗଲା। ଆମର ଆମେ ବୈଷ୍ଣବ ହେଲେ ବି ଆମେ ଜାଣିବା ଦରକାର ଆମର ବାରଟି ଦୋଷ ଅଛି, କେବଳ ବାରଟି ଦୋଷ ନାହିଁ, ଇଏ ବାରଟି ଦୋଷ ପରେ ଅଠରଟା ଆହୁରି ଦୋଷ ଅଛି। ବାରଟି ଦୋଷ କ'ଣ କ'ଣ ଏଠି କହୁଛନ୍ତି, କ୍ରୋଧ କାମ ଲୋଭ କ୍ରୋଧ କାମ ଲୋଭ ବିଦିଶା ଅକୃପାଶୟ ମାନସୋକା, ଇଏ ବାରଟା ଗଣିଦେବେ ଆପଣ ଗୋଟେ ଗୋଟେ କରି, କ୍ରୋଧ ଇଏ ଗୋଟେ ଦୋଷ ଇଏ ରହିବ, ଏଇ ଦୋଷରୁ ସେମାନେ ଶୂନ୍ୟ ନିର୍ଦ୍ଦୋଷ, ସେଥିପାଇଁ କ୍ରୋଧ ଆଉ କାମ ସବୁବେଳେ ସ୍ତ୍ରୀ ସୁଖ ତ ବା ଜଡ଼ୀୟ କାମ ଇନ୍ଦ୍ରିୟ ଭୋଗ ପାଇଁ ଏ ଜୀବନ ଗୋଟେ ଦୋଷ, ମନୁଷ୍ୟ ମନୁଷ୍ୟର ଦୋଷ ଇଏ ଜୀବ କଥା, ମନୁଷ୍ୟର ଦୋଷ କ୍ରୋଧ କାମ ଲୋଭ ଆବଶ୍ୟକ ଠାରୁ ଅଧିକ ବସ୍ତୁ ସଂଗ୍ରହ ଆଉ ମୋହ ପ୍ରାପ୍ତ ବସ୍ତୁ ପ୍ରତି ଅତ୍ୟନ୍ତ ଆସକ୍ତ, ଯାହାକୁ ପାଇଯିବ ତା ପ୍ରତି ମୋହ ଆଉ ବିଦିଶା ଚିକିତ୍ସା ସବୁ ସମୟରେ ମୁଁ କେମିତି ଅଧିକ ଚେଷ୍ଟା ସବୁବେଳେ ଅଧିକ ଚେଷ୍ଟା, ପଶୁପକ୍ଷୀମାନେ ନାଇଟ୍ ଡ୍ୟୁଟି କରୁନାହାନ୍ତି ଦେଖନ୍ତୁ ରାତିରେ ଶୋଇଗଲେ, ମଣିଷର ଚିକିତ୍ସା ସରିବ ସବୁବେଳେ ଅଧିକା କର୍ମ କିଭଳି କରିବ, ସବୁଥିରେ ଯଦି ସୀମା ରହିଛି କର୍ମ କରିବାରେ ସୀମା ଅଛି, ମନୁଷ୍ୟ ଏତିକି ସମୟ କର୍ମ କରିବ, ଆଠ ଘଣ୍ଟା ପରିଶ୍ରମ କରିବ ଅଧିକ ନାହିଁ, ପୁଣି ଆଠ ଘଣ୍ଟା ପରିଶ୍ରମ ପଚାଶ ବର୍ଷ ପର୍ଯ୍ୟନ୍ତ କରିବ, ତାପରେ ସେଇ ଆଠ ଘଣ୍ଟା ପରିଶ୍ରମଟା ଯେଉଁଟା ସ୍ୱର ପାଇଁ କରୁଥିଲା ସେଟା ଆତ୍ମକଲ୍ୟାଣ ପାଇଁ କରିବ, ସେମ୍ ଡ୍ୟୁଟି ଚେଞ୍ଜ ହବ, ଭଗବାନ ସବୁ ନିୟମ ଦେଇଛନ୍ତି, ଆଠ ଘଣ୍ଟା ଡ୍ୟୁଟି ସେ କରିକରି ଆସିଛି ନା, ସେ ଇନ୍ଦ୍ରିୟମାନେ ଡ୍ୟୁଟିରେ ଅଭ୍ୟସ୍ତ ହେଇଛନ୍ତି ତାକୁ ଚେଞ୍ଜ କରିବେ, ସେ ପଚାଶ ବର୍ଷ ହେଇଗଲା ପରେ ସେ ଆଠ ଘଣ୍ଟା ଭଗବତ ସେବା କରିବେ ଆତ୍ମକଲ୍ୟାଣ ପାଇଁ, ଏଇଟା ସ୍ୱର ପାଇଁ କରୁଥିଲେ, ଏଇଠି ସେ କଥା କହିଲେ କାମ କ୍ରୋଧ ଲୋଭ ବିଦିଶା ଚିକିତ୍ସା ଅକୃପା ଦୟାଭାବ ନାହିଁ ମନୁଷ୍ୟର ଏଇଟା ଗୋଟେ ଦୋଷ, ଇଏ ଭଜନ ନ କଲେ ସାଧୁଗୁରୁଙ୍କ ଚରଣାଶ୍ରୟ କରି କୃପା ଲାଭ ନ କଲେ ମଣିଷରେ ଦୋଷ ଗୁଡ଼ା ହେଇଯିବ, ଅକୃପା ଦୟା ନାହିଁ। ଆଉ ଆଜି ଆମେ ଆସିଥିଲୁ ସେ ଆଠଗଡ଼ ଦିନ ବାରଟା ବାଜିଲାଣି ନାହିଁ ଗୋଟେ ହେଇଗଲାଣି, ପ୍ରଭୁ ଆମ ଶିଖିଦେଶ ପ୍ରଭୁ କହିଲେ ଗାଈମାନଙ୍କୁ ଗୋଠକୁ ନେଇକି ଯାଉଛନ୍ତି କିଏ ଗୋଡ଼ ରାସ୍ତାରେ ଆସୁଛି, ବାରଟା ବାଜିଲାଣି ମଣିଷ ଦୁଇଥର ପଖାଳ ଭାତ ଖାଇସାରିବ, ଗୋମାତା ବନ୍ଧା ହେଇକି ରହିଛି ତାଙ୍କୁ ଧରିକି ବର୍ତ୍ତମାନ ଯାଉଛ, ତୁମେ ପାଳିକି ରଖିଛ ଜୀବଦୟା ତୁମର ନା, ତାଙ୍କୁ ଖାଇବାକୁ ଦେଇନି ତାଙ୍କ ପେଟ ସବୁ ପୋଷେଇ ମୁହଁ ଶୁଖେଇ ଯାଉଛନ୍ତି ବୋଲି, ସ୍ୱାର୍ଥ ତାଙ୍କୁ ତ ହାସଲ କରୁଛି ଦୟା ନା ଅକୃପା, ସେ ଈର୍ଷୟା ଈର୍ଷା ଭାବ
ଆଉ ମାନ ଅଭିମାନ ଶୋକ
ସବୁବେଳେ ଆରେ ଶୋକ କରି ଲାଭ କଣ, ଏଇଟା ତ କର୍ମଫଳ, ଏଇଟା ଭୋଗିବାକୁ ପଡ଼ିବ। ଶୋକ କଲେ ତୁମେ କର୍ମରୁ ବିରତ ହେଇଯିବ। ଶୋକଟା ଆମର କ'ଣ କ୍ଷତି କରିକି, ବାପା ମରିଗଲେ ବା ମୁଁ ଧନ ହରେଇ ଦେଲି, ହରେଇବା ଜିନିଷଟା ଫେରିବନି, ନଷ୍ଟ ଜିନିଷ ଫେରିବନି, କିନ୍ତୁ ଶୋକ କରିବା ଦ୍ୱାରା ବର୍ତ୍ତମାନ ଯେଉଁ କର୍ତ୍ତବ୍ୟଟା ବିସ୍ମୃତ ହେଇଯିବ। ଶୋକଟା ଗୋଟେ ଦୋଷ। ଅର୍ଜୁନ ଯେଉଁ ଶୋକ କଲେ, ଭଗବାନ କାହିଁକି ମନା କଲେ ଶୋକ କରନି ନା, ଏଇଟା ଗୋଟେ ଦୋଷ, କାରଣ ଏଇଟା ନିଶ୍ଚିତ ଭାବରେ ହବ। ତୁମେ ଏଇ ଦୋଷ, ଏଇ ଶୋକ କରିବା ଦ୍ୱାରା ତୁମ ବର୍ତ୍ତମାନ କର୍ମରୁ ବିରତ ହେଇଯିବ। ଏଇଟା ଗୋଟେ ଦୋଷ ମଣିଷ। ଆଉ ସ୍ପୃହା ସବୁବେଳେ ଅଧିକା କେମିତି ପାଇବ, ଆଉ ଏଠି ପୂର୍ବରୁ ଥିଲା ଅସୂୟା, ଏଇଟା ହେଉଛି ଈର୍ଷା। ଅସୂୟା ଈର୍ଷାର ପାର୍ଥକ୍ୟ ଅଛି। ଅସୂୟା ଯାହାକୁ ମଧ୍ୟ ଅନ୍ତଳରେ ଜଳି ପୋଡ଼ିକି ମରିବା, ପରର ଉତ୍କର୍ଷ ଦେଖିକି ଅସହନ। ଆଉ ଈର୍ଷା ମାନେ ଯାହାଟା ବାହାରେ ପ୍ରକାଶ ପାଏ, ତାର ଗୁଣକୁ ସବୁବେଳେ, ତାର ଦୋଷ ଗୁଡ଼ାକ ସବୁ ସବୁବେଳେ ପ୍ରକାଶ ପାଏ। ଆଉ ଜୁଗୁପ୍ସା ନିନ୍ଦା ଚ ମନୁଷ୍ୟ ଦୋଷା ବର୍ଜ୍ୟା ସଦେ ଦ୍ୱାଦଶୀ ତେ ନରାଣାମ, ଏଗୁଡ଼ିକୁ ମନୁଷ୍ୟ ଏଇ ବାରଟି ଦୋଷକୁ ସବୁବେଳେ ତ୍ୟାଗ କରିବା ଦରକାର। ଧୃତରାଷ୍ଟ୍ରରେ ପ୍ରବଚନ ଶୁଣିଛନ୍ତି, ଧୃତରାଷ୍ଟ୍ର ପ୍ରଶ୍ନ ସାଙ୍ଗେ ସାଙ୍ଗେ ପଚାରିଦେଲେ, ନିର୍ଦ୍ଦୋଷ ସାଧୁର ଲକ୍ଷଣ ମୋତେ କୁହନ୍ତୁ, କାରଣ ମୁଁ ନିର୍ଦ୍ଦୋଷ ସାଧୁ ହେବା ପାଇଁ ଚାହୁଁଛି, ଧୃତରାଷ୍ଟ୍ର କହୁଛନ୍ତି, କାରଣ ସେ ହେଲେ ହିଁ ସେ ବାସ୍ତବ ଯୋଗାଗ୍ନିରେ ତାଙ୍କ ଶରୀରକୁ ଦଗ୍ଧ କରିଦେଲେ। ସେ ଯୋଗ ପଥରେ ଗଲେ ପୁଣି ବି ଦୋଷ ଶୂନ୍ୟ ହେଲେ। ଏଇ କଥାରେ କୁହାଯାଉଛି, ଜଣେ ନିର୍ଦ୍ଦୋଷ ସାଧୁର ସଙ୍ଗ କଲା ମାତ୍ରେ ସେ ଗୁଣଟା ଆମ ପାଖକୁ ଆସିବ, ତାଙ୍କର ଜଣ ପ୍ରତି ଯେଉଁ ଉଦାସୀନ ଅଛି, ତାଙ୍କର ଯେଉଁ ନିର୍ଦ୍ଦୋଷ ଭାବ ଅଛି ଆମ ଭିତରକୁ ଆସିବ, ତାଙ୍କର ବିଶେଷ ସ୍ପୃହଟା ଆମର ଜୀବନରେ ଯିବ। 18ଟା ଇଏ ହେଉଛି ଦୁର୍ଗୁଣ। ଏଇ ଦୁର୍ଗୁଣରୁ ଯେଉଁମାନେ ମୁକ୍ତ ସେମାନେ ସାଧୁ। ଏଠି ଶେଷରେ ଲେଖିଲେ, ଏତେ ବିମୁକ୍ତା ଦୋଷା ଜ ସଦାନ୍ତ ସଦ୍ଭି, ଏମାନେ ଦାନ୍ତ ସଂଯମୀ ସାଧୁ। କେଉଁମାନେ? ଯେଉଁମାନଙ୍କର ଏଇ 18ଟି ଗୁଣ ନାହିଁ, ଏଗୁଡ଼ିକ ଏଇଥିପାଇଁ ଆଲୋଚନା କରୁଛେ ସାଧୁର ମନା ପ୍ରସଙ୍ଗ। ସାଧୁ ହେଉଛନ୍ତି ନିର୍ଦ୍ଦୋଷ, ଆଉ ନିର୍ଦ୍ଦୋଷ ସାଧୁର ସଙ୍ଗ କଲା ମାତ୍ରେ ଆମର ବି ଦୋଷ ପଡ଼ିବ। ଦମ ଅଷ୍ଟାଦଶ ଗୁଣ, ଏଇ 18ଟି ଗୁଣ ହେଉଛି ଦମ ସଂଯମତା। କ'ଣ କ'ଣ? ପ୍ରତିକୂଳ କୃତାକୃତେ, ଏ ପ୍ରଥମ କେଉଁଟା କରିବି କେଉଁଟା ନ କରିବି, କୃତ ଅକୃତ, ଏଇଟା ଜ୍ଞାନ ସବୁବେଳେ ସାଧୁର ଆସିବା ଦରକାର। ଯାହାର କର୍ତ୍ତବ୍ୟ ଅକର୍ତ୍ତବ୍ୟ ଜ୍ଞାନ ନାହିଁ, ଏଇଟା ଗୋଟେ ଦୋଷ। ଦ୍ୱିତୀୟରେ ଅମୃତ ମିଥ୍ୟା, ତୃତୀୟରେ ଅଭ୍ୟସୂୟତା, ଗୁଣରେ ଦୋଷ ଦର୍ଶନ, ଏଇଟା ଗୋଟେ ଦୋଷ, ତାର ଗୁଣର ଦୋଷଟାକୁ ଦେଖିବା, ଏଥିରୁ ସାଧୁ ମୁକ୍ତ ହେବା ଦରକାର। ଆଉ କାମାର୍ଥେ ପ୍ରତିସ୍ପୃହା, ସ୍ତ୍ରୀ ସମ୍ଭୋଗ ଯାହାର ଅଛି ସେ ସାଧୁ, ଏର ଦୋଷ, ସେ ନିର୍ମୁକ୍ତ, ଯାହାକୁ ନିର୍ଦ୍ଦୋଷ ସାଧୁ ହେଇପାରିବନି। ଆଉ ଚ ତଥା ସ୍ପୃହା, ଚ ଏଠି ଯାହାର ଧନ ସ୍ପୃହା, ଧନ ସ୍ପୃହା ଆଉ ଭୋଗ ସ୍ପୃହା, ଏ ଦୁଇଟା କେତେ ହେଲେ ଛ। କ୍ରୋଧ ଶୋକ ତଥା ତୃଷ୍ଣା, କ୍ରୋଧ ଶୋକ ତୃଷ୍ଣା, ଯାହା ପ୍ରାପ୍ତି ହେଇଥିବ ସନ୍ତୁଷ୍ଟ ହୁଅନ୍ତି। ଆଉ ଲୋଭ ପୈଶୁନ ଏ ବଚନ, ପୈଶୁନ ମାନେ ଚୁଗୁଲି, ଏହା କଥା ହଉନି ତା କଥା କହିଦେବ, ତା କଥା ହଉନି ଇଆ, ଏଇଟା ଗୋଟେ ଦୋଷ, ଏ ସାଧୁ ହେଇପାରିବ। ଏଇଟା ମାଛିର ଧର, ମାଛି ଦୁଇ ପ୍ରକାର ଦେଖିଛନ୍ତି, ମାଛି ମହୁମାଛି ଗୋଟେ, ଆଉ ଗୋଟେ ଆମର ଏଇ ମାଛି ବୁଲୁନାହାନ୍ତି ଏ ମକ୍ଷିକା ଯୋଉଟାକ, ଏହାର କାମ କ'ଣ କହିଲେ, ତାର କାମ କ'ଣ, ସିଏ ତାର ଯିବ ଫୁଲରେ ବସିବ, ମହୁଟାକୁ ଧରିକି ଆସିବ, ଇଏ କ'ଣ ବସି ଇଏ କ'ଣ କହିବ, ଇଏ ତାର ଯିବ ମଳରେ ବସିବ, ତା ମୂଳକୁ ଆଣିକି ଏହା ଖାଇବା ଜାଗାରେ ବସି ଝାଡ଼ିଦେବ, ପୁଣି ଏହା ଖାଇବା ଜାଗାରେ ଅଇଠାଡ଼ ନେଇକି ତା ଥାଳରେ ବସି ଝାଡ଼ିଦେବ, ତା ଥାଳ ଉଠିକି ଏହା ଥାଳରେ ଝାଡ଼ିଦେବ, ତା ଡ୍ୟୁଟି ତାର ଦିନ ମାନେ, ଆଉ କ'ଣ କି ମାଛିଟାରେ କ'ଣ ଡ୍ୟୁଟି ଦେଖିବି, ବିଷ୍ଟରେ ବସି ଆସିବ ତମ ମୁହଁରେ ବସି ପଡ଼ିବ, ମୋର ଯାଇକି କା ଭାତ ତାଳରେ ବସି ପଡ଼ିବ, ତାର ଖାଲି ଝଡ଼ାଝଡ଼ି ଚାଲିଛି, ଇଏ ବେପାର ଚିଏ କରି ସାଧେଇ ଦେବେ, ଏ ଦୋଷ 18ଟା ଦୋଷ ଭିତରେ ଅସାଧାରଣ ଦୋଷ ଇଏ ଏଠି କହିଲେ ପୈଶୁଣ ଇଏ ବଚନ ପର ଚୁଗଲି ଇଏ ମାଛି ମହୁ ମାଛି ହେବାକୁ ପଡ଼ିବ। ଆଉ ମତ୍ସର ନିର୍ମତ୍ସର ମତ୍ସର ତା ଗୋଟେ ଦୋଷ ବିହିଂସା ଜୀବ ପୀଡ଼ନ ଜୀବକୁ ଦୁଃଖ ଦେବେନି କଥା ତରେବି ଆଚରଣ ଦ୍ୱାରା
ଏଇଟା ତ ବହୁତ ବଡ଼ ଦୋଷ ମୋର, ଆଉ ମୁଁ ସବୁବେଳେ ଚିନ୍ତା କରେ ଯେତେବେଳେ ବିଷ୍ଣୁମାନଙ୍କର ଗୁରୁଦେବଙ୍କର କରୁଣା ହେବ, କାରଣ ଆମ ଦ୍ୱାରା କି ଉତ୍ପୀଡ଼ନ ନ ପାଆନ୍ତି ଆମ ବଚନ ଦ୍ୱାରା। କାରଣ ବିଶ୍ୱନାଥ ଚକ୍ର ଠାକୁର ଯେତେବେଳେ ରଚନା କରିଛନ୍ତି ମାଧୁର୍ଯ୍ୟ କାଦମ୍ବିନୀ ଆଉ ରାଘବତ୍ନ ଚନ୍ଦ୍ରିକା, ସେ ରାଘବତ୍ନ ଚନ୍ଦ୍ରିକା ଯେତେବେଳେ ଦେଉଛନ୍ତି ଟୀକା ଆଉ ସେଥିରେ ସେ ରଚନା କରିଛନ୍ତି, ଯେଉଁମାନଙ୍କର ଅନ୍ତର ଟିକେ କଠୋର ଜୀବପୀଡ଼ନ କରୁଛନ୍ତି ତାଙ୍କ ହୃଦୟରେ ଭକ୍ତିଦେବୀଙ୍କର ସ୍ଥାନ ଆସନ ବାନ୍ଧିବା ବଡ଼ କଷ୍ଟ। ସିଏ ରାଗଟାକୁ ସ୍ନେହ ପ୍ରୀତି ଏ ଯେଉଁ ବସ୍ତୁଟା ତାଙ୍କ ଅନ୍ତରରେ ଟିକି ରହିପାରିବେନି, ପାତ୍ରଟା କଠୋର ଅନ୍ତର ଅତି କୋମଳ ସ୍ନିଗ୍ଧ ହେବା ଦରକାର। ଆଉ ସ୍ନିଗ୍ଧ ଯଦି କଠୋର ଜଣେ ସ୍ୱଭାବର କଠୋର ତାକୁ ଭକ୍ତି ରାଜ୍ୟରେ ସିଏ ଭକ୍ତି ମହାରାଣୀଙ୍କର କରୁଣା ପାଇବା ଭକ୍ତି ମହାରାଣୀ ତା ଅନ୍ତର ରହିବା ଟିକେ କଷ୍ଟ। ସେଥିପାଇଁ ବିହିଂସା ଜୀବ ପୀଡ଼ନ ଏ ବହୁତ କାହାକୁ ବଚନ ଦ୍ୱାରା ବି କଷ୍ଟ ଦେବା ଉଚିତ ନା। ଆଉ ପରିତାପ ଗୋଟେ ଦୋଷ, ଅନୁତାପ ସବୁବେଳେ ଏହା ହେଇଗଲା ତାହା ହେଇଗଲା ଏଇଟା ଗୋଟେ ଦୋଷ, ସାଧୁ ସମ୍ପୂର୍ଣ୍ଣ ଶରଣ। ତଥା ଆରତୀ, ଟିକେ ଆରତୀରେ ମୁଁ ଦେଖିଲି ତ ଆଉ କିଛି ପାଇଲିନି, ହିନ୍ଦୀରେ ସଂସ୍କୃତର ଅନୁବାଦ ହିନ୍ଦୀରେ ହେଇଛନ୍ତି ମହାଭାରତ, ତାର ଲକ୍ଷଣ ଆଉ ଠାକୁର ଯେଉଁ ସଜନ ଦୋଷଣ ଲେଖିଛନ୍ତି ସେଠି ଲେଖା ହେଇଛି ଶାସ୍ତ୍ର ଆରତୀ, ମାନେ ସ୍ପଷ୍ଟ ହେଲିନି ଅର୍ଥ ତାର ଶାସ୍ତ୍ର ବିଶ୍ୱାସ ନାହିଁ, ଶାସ୍ତ୍ରାନୁବର୍ତ୍ତୀ ନୁହେଁ ସେ ସାଧୁବାର୍ତ୍ତା ପାଇଁ, ଏଇଟା ଗୋଟେ ଦୋଷ। ଏବଂ ଆଉ ଗୋଟେ ଦୋଷ ଅପସ୍ମାର, ଯେ କର୍ତ୍ତବ୍ୟକୁ ଭୁଲିଯାଉଛି ସେ ନିର୍ଦ୍ଦୋଷ ହେଇପାରିବ। ଆଉ ଅତିବାଦର୍ଶ, ଯେଉଁମାନେ ଅତି କଥା କୁହନ୍ତି ଖାଲି ସବୁବେଳେ ଚବିଶ ଘଣ୍ଟା ଗପର ଗପର କୁହନ୍ତି, ଏଇଟା ଗୋଟେ ଦୋଷ। ଆଉ ତଥା ସମ୍ଭାବନା ଆତ୍ମନି, ଯାହା ଆତ୍ମଗର୍ବ ଅଛି ବଢ଼ିବା ଅଛି। ଏତେ ବିମୁକ୍ତା ଦୋଷା ଜ ସଦାନ୍ତ ସଦ୍ଭି ଉଚ୍ୟତେ, ସନତ ସୁଜାତା କହୁଛନ୍ତି ଏ ଧୃତରାଷ୍ଟ୍ର ତୁମେ ପଚାରିଥିଲ ତ କିଏ ନିର୍ଦ୍ଦୋଷ ସାଧୁ, ଏ ଅଠରଟା ଗୁଣରୁ ଏ ଦୋଷରୁ ଯିଏ ମୁକ୍ତ ସିଏ ହେଉଛନ୍ତି ଦାନ୍ତ ସାଧୁ ସିଏ। ଆଉ ସେଭଳି ସାଧୁଙ୍କର କରୁଣା ଜଣେ ପ୍ରାପ୍ତ ହେଲେ ନିର୍ଦ୍ଦୋଷ ସାଧୁଙ୍କର ସଙ୍ଗ କଲେ ଯେଭଳି ଜୀବନ ଠାକୁରଙ୍କର ପରିବର୍ତ୍ତନ ହେଇଗଲା, କ'ଣ ହେଲା ଜାଣିଛନ୍ତି, ମଣି ନେଇକି ଗଲେ ଗୃହକୁ ଗଲେ କିନ୍ତୁ ଗୃହରେ ଯେଉଁ ଯାଇଥିଲେ ସଂସାରୀ ହେବା ପାଇଁ ଆମେ ସଂସାରୀ ହେଲେନି, ଘରେ ପିଲା ଛୁଆଙ୍କୁ ସବୁ କହିଦେଇ ଆସିଲେ ମୁଁ ଯାଉଛି ବ୍ରଜରେ ରହିବି, କେବଳ କ୍ଷଣ ମୁହୂର୍ତ୍ତ ଜଣେ ନିର୍ଦ୍ଦୋଷ ସାଧୁଙ୍କର ସଙ୍ଗ କଲେ ମୁକ୍ତିମୟ ଠାକୁର ସିଦ୍ଧାନ୍ତ ଦେଲେ ଭଜନରେ, ମୁଁ କାହିଁକି ମୋର ଜଣେ ଆମେ କହିବା ଆଚ୍ଛା ଆମେ ତ ସାଧୁ ସଙ୍ଗ କରୁଛୁ ଆମ କାହିଁକି ଫଳଟା ମିଳୁନି, ଆମର ଦୋଷ କାହିଁକି ଯାଉନି, ଆମର କାହିଁକି ଏ ଅବସ୍ଥା ହେଉନି। ଏହାର ଦୁଇଟି କାରଣ, ଗୋଟିଏ କାରଣ ଆମେ ଜଣେ ନିର୍ଦ୍ଦୋଷ ସାଧୁଙ୍କ ନିକଟରେ ପହଞ୍ଚିନେ କିମ୍ବା ପହଞ୍ଚିଲା ପରେ ଆମେ କାନ ଖୋଲିନେ ଅନ୍ତର ଖୋଲିନେ, ଯେଭଳି ଚାଣକ୍ୟ ପଣ୍ଡିତ କୁହନ୍ତି ମଳୟ ପର୍ବତରେ ଚନ୍ଦନ ପବନ ବହିବା ସମୟରେ ସବୁ ଗଛ ଚନ୍ଦନ ହେଇଯାଆନ୍ତି କିନ୍ତୁ ବାଉଁଶ ଚନ୍ଦନ ହୁଏ ନା, ବାଉଁଶ ଚନ୍ଦନ ହୁଏ। ଜଣେ ନିର୍ଦ୍ଦୋଷ ସାଧୁ ନିକଟରେ ସବୁ ଲୋକ ଶୁଦ୍ଧ ହେଇଯିବେ, ଜଗାଇ ମାଜାଏ ଶୁଦ୍ଧ ହେଇଗଲେ କିନ୍ତୁ ପଡ଼ୁଆ ଗଣ ରହିଗଲେ, ମହାପ୍ରଭୁଙ୍କ କରୁଣା ପାଇପାରିଲେ। ଚନ୍ଦନ ଯେତେବେଳେ ମଳୟ ଯେଉଁ ଅଛନ୍ତି ଆମର ଜଗନ୍ନାଥଙ୍କ ସେବା ପାଇଁ ଆସୁଛନ୍ତି, ଚନ୍ଦନ ପବନ ବହିବ ସେ ମଳୟ ଚନ୍ଦନ ଆସେ, ସେ ଗୋଟିଏ ପବନ, ସେ ମଳୟ ପବନ ଯାହା ଦେହରେ ବାଜିବ କୁହନ୍ତିନି ସାଧୁ ଯେ ମଳୟ ପବନ କାଷ୍ଠକୁ କରହି ଚନ୍ଦନ, ଏ ସାଧୁ ମଳୟ ପବନ କାଷ୍ଠକୁ ଚନ୍ଦନ କରିବ କିନ୍ତୁ ତା ଭିତରେ କାଠ ବାଉଁଶ ଯିଏ ଦିଏ ସେ ଚନ୍ଦନ ହବ, ବାଉଁଶର କ'ଣ କି ତାର ସ୍ୱତନ୍ତ୍ର ପବନ ଅଛି ଭିତରେ, ସେ କହିବ ମୋର ଠିକ୍ ଫିଟ୍ରେ ମୁଁ ପବନ ରଖିଛି, ମୋର ଆଉ ଟେମ୍ପରେଚର ଦରକାର ନାହିଁ, ମୁଁ ବଢ଼ିଆ ଜିନିଷ, ମୋ ଭିତରୁ କିଛି ପବନ ପଶିବା ଦରକାର ନାହିଁ, ମୋ ଭଳିଆ ସୁଗନ୍ଧ ଆଉ କିଏ ଅଛି, ସିଏ ବାହାର ପବନ ଚନ୍ଦନ ପବନକୁ ଭିତରକୁ ପଶିବାକୁ ଦେବ। ନିର୍ଦ୍ଦୋଷ ସାଧୁଙ୍କର ସଙ୍ଗ କରି କେବଳ କପଟୀ ମାନେ ମହାପ୍ରଭୁଙ୍କ ଧାରାରେ କପଟୀ ସ୍ତ୍ରୀ ସଙ୍ଗ ପାଇଁ ସ୍ୱତନ୍ତ୍ର ମହାପ୍ରଭୁଙ୍କର କରୁଣାର ପାଟ ଯାହା କହନ୍ତି କପାଟ ରହିଲା, ଯେଉଁମାନେ କପଟୀ ଆଉ ଯେଉଁମାନେ ସ୍ତ୍ରୀ ଆସକ୍ତ ବୈରାଗୀ ହେଇକି ଏମାନଙ୍କ ପାଇଁ ଦ୍ୱାର ମହାପ୍ରଭୁ ବନ୍ଦ କରିଦେଲେ, ଏମାନେ ପ୍ରବେଶ କରିପାରିବା, ଏମାନେ ସାଧୁଙ୍କର କରୁଣା ପାଇପାରିବେ, ବୈଷ୍ଣବ କରୁଣା ଆମକୁ କାହିଁକି ମିଳୁନି ଭକ୍ତିମୟ ଠାକୁର ଲେଖିଲେ, ଏଇଟା ମୋର ଦୋଷ, ନିର୍ଦ୍ଦୋଷ ସାଧୁଙ୍କ ପାଖରେ ପହଞ୍ଚି ମୁଁ କାହିଁକି କରୁଣା ପାଉନି କହିଲେ, श्रीनंदनंदन हरि नवदीपे अवतारी ଆମଭଳି କପଟୀ ଅପରାଧୀମାନଙ୍କ ପ୍ରତି ଏଇଟା ହେଉଛି ବର। ଜୀବନ ଠାକୁର ନିଷ୍କପଟ ଥିଲେ ଆଉ ବିଷୟରେ ଆସକ୍ତ ଥିଲେ ବି ସନାତନ ତାଙ୍କ ପାଇଁ ସନାତନଙ୍କର ସେ କିଛି ସେବା କରିନାହାନ୍ତି, ବିନା ସେବାରେ କରୋନା ପାଇଗଲେ କିନ୍ତୁ ଆମ ପାଇଁ କରୋନାର ରାସ୍ତା ଏଠି ଦେବେ। ଛାଡ଼ିଆ ବୈଷ୍ଣବ ସେବା ବିସ୍ତାର ପାଇଛେ କେବା, ନରୋତ୍ତମ ଦାସ ଠାକୁର କ'ଣ କହୁଛନ୍ତି, ନିରନ୍ତର ଅନୁକ୍ଷଣ ଖେଦ ଉଠେ ମନେ, ମୋ ମନ ଭିତରେ ଅନୁକ୍ଷଣ ଖେଦ ଆସିଛି, ବୈଷ୍ଣବ ସେବା କରିପାରିଲିନି, ସାଧୁ ଗୁରୁଦେବଙ୍କର ସେବା କରିପାରିଲିନି। ଆଉ ଏଠି କହୁଛନ୍ତି ନରୋତ୍ତମ ଦାସ କହେ ଜୀବର ଉଚିତ ନୁହେଁ ସେ ଗୁରୁ ବୈଷ୍ଣବ ସେବା, ନରୋତ୍ତମ ଦାସ ଠାକୁର ଜୀବନଟା ଉଚିତ ନୁହେଁ ସେ ଶ୍ରୀଗୁରୁ ବୈଷ୍ଣବ ସେବାକୁ ଛାଡ଼ି ଦେଉଛି, ଏଟା ଉଚିତ ନା। ସେଇ କଥାରେ ଏଇଠି କହିଛନ୍ତି ପୂର୍ବ ଫାଷ୍ଟ ପଦଟା ଏଇଠି ଅଛି ନରୋତ୍ତମ ଦାସ ଠାକୁର କହିଲେ ହଁ ଶ୍ରୀନନ୍ଦ ନନ୍ଦନ ହରି ନବଦୀପେ ଅବତରି ଜଗତ ଭରିଲା ପ୍ରେମ, ଜଗତ ଭରିଆ ପ୍ରେମ ଦିଲେ ମୁଇସେ ଅଧମ ଅତି ବୈଷ୍ଣବ ନା ହୋଇଲ ରତି ସେ କାରଣେ ନା ହୋଇଲ ଅପରାଧ ରହିଯାଉଛି। ସେ ନିରପରାଧ କାମନା ତାଙ୍କର ଥିଲା, ଦୂର ହୋଇଗଲା ସନାତନ, ସିଏ ତାଙ୍କର ଶିଷ୍ୟ ହୋଇଗଲେ। ଜୀବନ ଦାସ ଠାକୁର ସନାତନଙ୍କର ମୁଖ୍ୟ ପାଞ୍ଚ ଶିଷ୍ୟ, ତା ଭିତରେ ଜୀବନ ଦାସ ଠାକୁର ଅଛନ୍ତି। ଆଉ କୃଷ୍ଣଦାସ ହେଲେ ପ୍ରଥମ, କୃଷ୍ଣଦାସ ବ୍ରହ୍ମଚାରୀ ଯିଏ ପୂଜାରୀ ସିଏ ହେଲେ ବଡ଼ ସର। ସନାତନ ଏଭଳି ରହିଛନ୍ତି, ସନାତନଙ୍କର ବହୁ ଲୀଳା ଅଛନ୍ତି। ଆଜି ଆଉ ଦୁଇଟି ଲୀଳା ଏଇଠି ସନାତନ ମହାରାଜ ପ୍ରସଙ୍ଗ ସରିଯିବ ପ୍ରଭୁ କୃପାରୁ, ଆଉ ଦୁଇଟି ଲୀଳା ଅଛନ୍ତି, ବହୁତ ଲୀଳା ଅଛନ୍ତି ସଂକ୍ଷେପରେ ଆପଣଙ୍କୁ କହୁଛି। ସନାତନଙ୍କୁ ଆକବର ଥରେ ଦର୍ଶନ କରିବା ପାଇଁ ଆସିଲେ, ଏ ପ୍ରଭୁ କେଶବ ପ୍ରଭୁ ଆଦି କେଶବ ପ୍ରଭୁ ରଚନା କରିଛନ୍ତି ଏବଂ ଅଲଗା ଶାସ୍ତ୍ରରେ ମଧ୍ୟ ଅଛନ୍ତି। ଆକବର ଜଣେ ମୁସଲମାନ ରାଜା ଯାହାଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଅତୁଟ ବିଶ୍ୱାସ, ବ୍ରଜଧାମ ପ୍ରତି ଅତୁଟ ବିଶ୍ୱାସ, ଜୀବ ଗୋସ୍ୱାମୀଙ୍କୁ ସମ୍ପୂର୍ଣ୍ଣ ଭାବରେ ଲେଖିଦେଇଥିଲେ ଆକବର, ଏଇ 84 କୋଶ ବ୍ରଜଭୂମି ଭିତରେ କେହି ଗୋହତ୍ୟା କରିପାରିବ ନାହିଁ ଆକବର। ଆଉ ଆକବରକୁ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ଦର୍ଶନ ଦେଇଥିଲେ। ଆକବର ଆଗ୍ରା ଯାଉଥିଲେ, ଛଟିକିରା ଜାଣିଛନ୍ତି ନା ଭକ୍ତମାନେ ଜାଣିଥିଲେ, ଛଟିକିରା ଯେଉଁଠି ଆମେ ଯାଉଛେ ଗୋବର୍ଦ୍ଧନ, ଛଟିକିରାକୁ ଛଟିକିରାରେ ଗଲେ ପଚାରିବେ ଗରୁଡ଼ ଗୋବିନ୍ଦ ମନ୍ଦିର କେଉଁଠି, ମନ୍ଦିର ଅଛନ୍ତି ଗରୁଡ଼ ଗୋବିନ୍ଦ ମନ୍ଦିର, ସେ ମନ୍ଦିର ପୁରା ଜରାଜୀର୍ଣ୍ଣ ଅବସ୍ଥାରେ ଥିଲେ। ଆକବର ମଧ୍ୟରାତ୍ରିରେ ଆଗ୍ରାରୁ ଫେରୁଛନ୍ତି ଦିଲ୍ଲୀ, ପଥ ଭିତରେ ଭାଙ୍ଗିଲା, ତାଙ୍କ ସହିତ ଘୋଡ଼ା ଗାଡ଼ି ଥାଏ ତ ଘୋଡ଼ା ଗାଡ଼ି ଭାଙ୍ଗିଲା, ଅନ୍ଧକାର ରାତି, ସେ ଦେଖୁଛନ୍ତି ଜଣେ ଆସିକି ଠିଆ ହେଇଯାଇଛ, ହଠାତ୍ ଗାଡ଼ି ଭଲ ଭାବେ ଚାଲିଥିଲା କେମିତି ଭାଙ୍ଗିଲା, ଆକବର ମନ୍ତ୍ରୀମାନଙ୍କର ଗାଡ଼ି ସବୁ ଯେତେ ଥିଲା ତାଙ୍କର ଗାଡ଼ିଟା ଭାଙ୍ଗିଗଲା, ଆଉ ମନ୍ତ୍ରୀ ସେନାପତି ଯେଉଁମାନେ ସବୁ ଥିଲେ ତାଙ୍କ ଗାଡ଼ି ଚାଲିଲାନି। ଆକବର ଦେଖୁଛନ୍ତି ଆକବର ଅତି ଜଣେ ଚିକ୍କଣ ଦୀର୍ଘକାଳ ଶରୀର ଭଗବାନ ଶ୍ରୀକୃଷ୍ଣ ନିଜେ ଆସିଛନ୍ତି, ଆସିକି ତାଙ୍କୁ ଦୂରରୁ ଇଙ୍ଗିତ କରୁଛନ୍ତି, କିନ୍ତୁ ଆକବର ତୁମେ, ମୁଁ ତ ଜଗତର ରାଜା, ଆଇ ବ୍ରଜ, ତୁମେ ବ୍ରଜ ଏରିଆରେ ବର୍ତ୍ତମାନ ରାଜା ହେଇଛ, ମୁଁ ତୁମକୁ ରାଜା କରେଇଛି, କିନ୍ତୁ ତୁମେ ମୋ ପାଇଁ କ'ଣ କରିଛ, ମୋ ମନ୍ଦିର ଏତେ ଦିନର ମନ୍ଦିର ଗରୁଡ଼ ମୋତେ ନେଉଥିଲେ, ମୁଁ ଏଇଠି ଅଛି, ଗରୁଡ଼ ଗୋବିନ୍ଦ ମନ୍ଦିରଙ୍କର ବଡ଼ ଇତିହାସ ଅଛି, ମୁଁ ସେନା ଯିବି ନା, ଛଟିକିରାରୁ 1.5 କିଲୋମିଟର ଦୂରରେ। ଆଉ ଆକବରଙ୍କୁ ସ୍ୱୟଂ ଆଦେଶ କଲେ ମୋ ମନ୍ଦିରକୁ ତୁମେ ନିର୍ମାଣ କର, ପୁନରୁଦ୍ଧାର କର, ତୁମେ କରୁଣା ପାଇବ। ଆକବର ସାଙ୍ଗେ ସାଙ୍ଗେ ପାତଲ ପଡ଼ିଲେ, କହିଲେ ପ୍ରଭୁ ନିଶ୍ଚିତ କରି, ଆଜି ବି ଆକବରଙ୍କର ସ୍ମୃତି ସେଠି ଅଛି ଗରୁଡ଼ ଗୋବିନ୍ଦ ମନ୍ଦିରରେ। ଆକବର ଜଣେ ରାଜା ମୁସଲମାନ ରାଜା ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରଚୁର ଭାବରେ ସେବା କରିଛନ୍ତି, ଆଉ ତାଙ୍କର ଝିଅ ତ ସ୍ୱୟଂ ଭକ୍ତ ରଙ୍ଗନାଥ ପାଖରେ ରହିଗଲେ, ରଙ୍ଗନାଥଙ୍କ ପାଖରେ ରାମାନୁଚାର୍ଯ୍ୟଙ୍କ ଲୀଳା କେତେବେଳେ ଶୁଣିଲେ ଶୁଣିବେ, ରଙ୍ଗନାଥଙ୍କ ପାଖରେ ଆଜି ବି ସିଏ ରହିଛନ୍ତି ବିଗ୍ରହ ରୂପରେ ରହିଗଲେ ଠିଆ ହେଇଗଲେ, ଏତେ ସେ ପ୍ରେମୀ। ଆକବର କ'ଣ କରୁଛନ୍ତି, ଶୁଣିଲେ ଯେ ହୁସେନ ସାଙ୍କ ଦରବାରରେ ଦୁଇ ଭାଇ ଥିଲେ ରୂପ ସନାତନ ଦବିର ଖାସ ସାକର ମଲ୍ଲିକ, ସେ କ'ଣ ଆମେ ଶୁଣୁ ତାଙ୍କ ନାଁ ପରିବର୍ତ୍ତନ ହେଇଛି, ରୂପ ସନାତନ ହେଇଛନ୍ତି, ସେ ଆସିକି ମୋ ରାଜ୍ୟରେ ବ୍ରଜଭୂମି ରହିଛନ୍ତି, ମୁଁ ଟିକେ ଦର୍ଶନ କରିବାକୁ ଯିବି। ହୁସେନ ସା ତ ଗୌଡ଼ର ରାଜା ଥିଲେ, ସେ ତ ମୋ ଠାରୁ ଧନୀ, ତାଙ୍କର ଅତୁଳ ସମ୍ପତ୍ତିକୁ ତ୍ୟାଗ କରିକି ଯେ ଦୁଇ ଭାଇ ଆସିଛନ୍ତି ବ୍ରଜରେ ଭଜନ କରିବା ପାଇଁ, ମୋ ରାଜ୍ୟ ଧନ୍ୟ, ହୁସେନ ସା ଧନ୍ୟ। ଆକବର ତ ସନ୍ତପ୍ରେମୀ, ଆଉ ଆସୁଛନ୍ତି ଅନ୍ତର ଭିତରେ ମୁଁ ଟିକେ ଯିବି ଦର୍ଶନ କରିବି। ସେତେବେଳେ ଦୁଇ ଭାଇ ଗୋଟିଏ ଜାଗାରେ ରହୁଛନ୍ତି, ରୂପ ଗଲେଣି ବ୍ରଜ, ଆଉ ଦୁଇ ଭାଇ ସେଠି ଭାଇ ସମ୍ପର୍କ କ'ଣ ଅଛି, ଭାଇ କାହାକୁ ଆଜ୍ଞା, ଏଠି ଆମର ଗୋଟେ ଶବ୍ଦ ଅଛି ଗୁରୁ ଭ୍ରାତା, ଗୁରୁ ଭ୍ରାତା ଶବ୍ଦ ଅର୍ଥ କ'ଣ? ପୂଜ୍ୟପାଦ ରାଧାକୃଷ୍ଣ ମହାରାଜ ବହୁତ ସୁନ୍ଦର କଥା ଗୋଟେ କୁହନ୍ତି, ଇଂଲିଶରେ ଯେଉଁ ଶବ୍ଦଟି ସେଟା ଠିକ୍, ଗଡ୍ ବ୍ରଦର, ଆଉ ଗୁରୁ ଭ୍ରାତା ଏ ସଂସ୍କୃତ ଶବ୍ଦ ହେଲା ଗୁରୁର ଭାଇ, ଗଡ୍ ବ୍ରଦର ପ୍ରପର୍ ଟ୍ରାନ୍ସଲେସନ୍ କରିଛନ୍ତି, ଗଡ୍ ବ୍ରଦର ସମସ୍ତେ ଯେଉଁମାନେ କୃଷ୍ଣଙ୍କ ଭଜନ କରି ଆଣୁଛନ୍ତି ଗଡ୍ ବ୍ରଦର, ଗୁରୁ ଭ୍ରାତା ବୋଲି କାହିଁକି ନା ସିଏ ଭାଇ କିଏ ଯେ ଭାଇ ପରମାର୍ଥରେ ସାହାଯ୍ୟ କରେ, ଜଗତରେ ଭାଇ ଭାଇ ବୋଲି କହୁଛନ୍ତି, ଭାଇ ଭାଇ କାହିଁକି ତମେ ଭାଇ ଭାଇ ବୋଲି କହିଯାଉଛି, ନା ସିଏ ତାର ବିପଦ ବେଳେ ସାହାଯ୍ୟ କରୁଛି, ତାକୁ ବିପଦ ବେଳେ ସାହାଯ୍ୟ କରୁଛି, ପରମାର୍ଥରେ ଗଡ୍ ବ୍ରଦର କିଏ ଯିଏ ଆମକୁ ପରମାର୍ଥରେ ସାହାଯ୍ୟ କରୁଛନ୍ତି, ସିଏ ଆମର ଗଡ୍ ବ୍ରଦର, କାରଣ ଆମେ ଭଗବାନ ପାଖକୁ ଯିବା ପାଇଁ ଚାହୁଁଛୁ, ସେ ଆମ ଭଗବାନ ପାଖକୁ ଯିବା ପାଇଁ ଚାହୁଁଛୁ, ସେ ଗଡ୍ ବ୍ରଦର, ଇଏ ତ ଭାଇ ଭାଇ ଆଙ୍କର ସମ୍ପର୍କ, କ'ଣ ଦୈହିକ ସମ୍ପର୍କ ତ କିଛି ନାହିଁ, ରୂପ ସନାତନ ଗୋଟିଏ ଜାଗାରେ, ଦୁଇ ଭାଇ ଗୋଟିଏ ଜାଗାରେ ବସି ଭଜନ କରନ୍ତି, ଭଜନର ତଲ୍ଲୀନ ଅବସ୍ଥାରେ ସନାତନ ଅଛନ୍ତି, ରୂପ ସନାତନଙ୍କର ସେବା କରୁଛ, ବଡ଼ ଗୋସେଇ ତ ସିଏ ସନାତନ ଯଦି ଭଜନ ଆବେଶ ରହିଗଲେ ତ ରହିଗଲେ, ଆଉ ଯାହା ଆବଶ୍ୟକ ପାନୀୟ ଜଳ ଯମୁନାରୁ ଆଣିବା ଯାହା କିଛି ଆବଶ୍ୟକ ରୂପ କରନ୍ତି, ରୂପ ଭଜନରେ ଆବିଷ୍ଟ ଥିବା ସମୟରେ ଟିକିଏ ସନାତନଙ୍କ ସେବା ପାଇଁ ଜଳ ଆଣିବା ପାଇଁ ଯାଇଛନ୍ତି, ଆସିକି ଯାହା କହୁଛନ୍ତି ଅର୍ଦ୍ଧ ବାହ୍ୟ ଦଶାରେ ଅଛନ୍ତି, ଭଜନ ଅବସ୍ଥାରେ ଅଛନ୍ତି, ଚାହିଁଛନ୍ତି, ତିନିଟା ଅବସ୍ଥା ଅଛି ନା ସାଧକର, ଆଉ ସେତେବେଳେ ଆକବର ରାଜା ଆସିକି ପହଞ୍ଚିଗଲେ, ତାଙ୍କର ଘୋଡ଼ା ଗାଡ଼ିକୁ ଯେଉଁଥିରେ ଆସିଥିବେ ସେ ବହୁତ ଦୂରରେ ରଖିଛନ୍ତି, ପାଦରେ ଚାଲି ଚାଲି ଯାଉଛନ୍ତି, ସାଧୁର କରୁଣାଟା କେମିତି ମିଳେ କି, ନିରଭିମାନ ଜୀବ ପ୍ରତି ସାଧୁର କରୁଣା ଗୋଟେ ସ୍ରୋତବଳୀ ଭାଷା କଳା, ନିରଭିମାନ ଜଗାଇ ମାଧାଇଙ୍କର, ମାଧାଇ ପ୍ରତି ଯେଉଁ ମହା ନିତ୍ୟାନନ୍ଦ ପ୍ରଭୁର କରୁଣା, ହା ପାପି ବୋଲି ସ୍ୱୀକାର କରିଦେଲେ ବୋଲି ନା, ନିତ୍ୟାନନ୍ଦ ପ୍ରଭୁ କହିଲେ ମାଧାଇ, ମହାପ୍ରଭୁ କହିଲେ କହିଲା କରୁଣା କର, କହିଲେ ମୋର ସମସ୍ତ ସ୍ୱୀକୃତିକୁ ମୁଁ ମାଧାଇକି ପ୍ରଦାନ କଲି, ସମସ୍ତ ସ୍ୱୀକୃତି ଭଜନ କାହିଁକି ନା ନିରଭିମାନ ହେଇ କହିଦେଲେ ପ୍ରଭୁ ମୁଁ ପାପି, କିନ୍ତୁ ପାପି ଆପଣ ସୁଦର୍ଶନ ଚକ୍ର ମୋତେ ମାରନ୍ତୁ ବା ରଖନ୍ତୁ, କିନ୍ତୁ ପାପି 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 ବୋଲି କହିବାଟା ତାର ନିରଭିମାନ ସ୍ୱୀକାର କରୁନଥିବ ସ୍ଥିତି, ଭଗବାନ ତ ଖୁସି ହେଇଯାନ୍ତି, ସାଧୁ ଭିତରେ ଖୁସି ହେଇଯାନ୍ତି, ସାଧୁ କରୁଣା ପାଇବା ପାଇଁ ହେଲେ ନିରଭିମାନ ଦରକାର, ସେଥିପାଇଁ ଓଡ଼ିଆରେ ବି ଅଛି, ଯାଇ ପହଞ୍ଚିଲା ମହାରାଜ କ'ଣ ଆପଣଙ୍କର ଆବଶ୍ୟକ କହିଲେ, ଗାଁର ଲୋକ ବି କହିଲେ ମହାରାଜ କ'ଣ ଟିକେ ସେବା କରିବି କହିଲେ, ଏଇଟା ବାହ୍ୟରେ ତାଙ୍କର ହେଲେ ବି ଏ ପରମ୍ପରାର ଗୋଟେ ଶିକ୍ଷା ଥିଲା, ସାଧୁ ନିକଟରେ ନିରଭିମାନ ହେବାକୁ ପଡ଼ିବ, ଆକବର ରାଜା ମୋଗଲ ରାଜା ଆକବର ଖାଲି ପାଦରେ ବ୍ରଜରେ ଆସିକି ପହଞ୍ଚିଗଲେ, ସନାତନଙ୍କ ଭଜନ ଗୋଟିରେ ବହୁ ସମୟ ଦଣ୍ଡାୟମାନ ହେଇଛନ୍ତି, ଆରେ ହୁସେନ ଶାହଙ୍କ ରାଜଦରବାରରେ ଯିଏ ଐଶ୍ୱର୍ଯ୍ୟକୁ ଭୋଗ କରୁଥିଲେ, ଯିଏ ପ୍ରଧାନମନ୍ତ୍ରୀ, ଯିଏ ଅର୍ଥମନ୍ତ୍ରୀ, ତାଙ୍କ ମୁଖରେ କି ଆନନ୍ଦ, ମୋ ରାଜ୍ୟରେ ବ୍ରଜଭୂମିରେ ରହି ଭଜନ କରୁଛନ୍ତି, ସନାତନ ପୁରା ତଲ୍ଲୀନ ଅବସ୍ଥାରେ ନାମ କରୁଛନ୍ତି, ତଲ୍ଲୀନ ଅବସ୍ଥା ପୁରା ଲୀଳାରେ ମଗ୍ନ ଅବସ୍ଥାରେ ଅଛନ୍ତି, ରୂପ ଅର୍ଦ୍ଧବାୟ ଦଶାରେ ଅଛନ୍ତି, ରୂପ ଚାହିଁଦେଲେ ଆକବର ରାଜା, ସେତେବେଳେ ବହୁ ସମୟ ଦଣ୍ଡାୟମାନ ହେଲେଣି, ଭାଇଙ୍କର ଭଜନଟାକୁ ବିଘ୍ନ କେମିତି କରିବେ, କିନ୍ତୁ ଦେଖିଲେ ତ ଆକବର ଅପେକ୍ଷା କରିଛନ୍ତି, ଭାଇଙ୍କି କହିଲେ କ'ଣ କହୁଛନ୍ତି, ଦେଖ ଜୀବ ପ୍ରତି ଜଣେ ପରମହଂସର ଦୃଷ୍ଟି କିଭଳି, ସନାତନ କହୁଛନ୍ତି କୌଣସି କୃପାମୂର୍ତ୍ତି ବୋଧ ହୁଏ ଆଗମନ କରିଛନ୍ତି, ଦେଖ ଇଏ ଆକବର କ'ଣ କୃପା କରିବ ସନାତନ, କିନ୍ତୁ ରୂପଙ୍କର ଦୃଷ୍ଟି ଗୋଟେ ଜୀବ ପ୍ରତି ଏଭଳି, ପରମହଂସର ଦୃଷ୍ଟି ଜୀବଙ୍କ ପ୍ରତି ଏଭଳି, କୌଣସି କୃପାମୂର୍ତ୍ତି ବୋଧ ହୁଏ ଆଗମନ କରିଛନ୍ତି, ସନାତନ କେଞ୍ଚି ଡାକି ଖୋଲିଲେ, ଦେଖିଲେ ରାଜା ଭୋଜନ ଆବେଶରେ ଅଛନ୍ତି ତ, ଆଖି ବନ୍ଦ କରି କହୁଛନ୍ତି ରୂପ ମୋ ଭଳି କାଙ୍ଗାଳ ଏଭଳି ଦୟାବନ୍ତ ପୁରୁଷର କ'ଣ ସେବା କରିବ, ଆକବରଙ୍କ ଆଖିରୁ ଧାରାଧାରା ହିଁ ଲୋତକ ବୋହୁଛି, ଯିଏ ହୁସେନ ଶାହ ଦରବାରରେ ପ୍ରଧାନମନ୍ତ୍ରୀ, ଯିଏ ଅର୍ଥମନ୍ତ୍ରୀ, ଯିଏ ଭଜନରେ ଆବିଷ୍ଟ ହୋଇ ଏଭଳି ଆନନ୍ଦ ପାଉଛନ୍ତି, ସେ କାଙ୍ଗାଳ ବୋଲି କହୁଛନ୍ତି, ଆଉ ମୋତେ କୃପାର ଭଣ୍ଡାର ବୋଲି କହୁଛନ୍ତି, ମୋତେ
କୃପାବନ୍ତ ବୋଲି କହୁଛନ୍ତି। ସେ କେବଳ ଚାହୁଁଛନ୍ତି ସନାତନ କେତେବେଳେ ମୋ ସାର ପଦେ କଥା କହିବି ଗୋଟିଏ କୃପା ପାଇ। ପୁଣି ବହୁତ ସମୟ ଦୀର୍ଘ ଦଣ୍ଡାୟମାନ ହେଲେ, ରୂପ ତ କିଛି କହିପାରୁନା, ପୁଣି ରୂପ ସଙ୍କେତ ଦେଲେ, ପ୍ରଭୁ କୃପାମୂର୍ତ୍ତି କେତେ ସମୟ ଆଉ ଅପେକ୍ଷା କରିବେ। ସେତେବେଳେ ସନାତନ ଆଉ ଇଏ ବାରମ୍ବାର ଆଗବର କହୁଛନ୍ତି, ପ୍ରଭୁ ଆପଣ ମୋତେ ଟିକେ ସେବାର ସୁଯୋଗ ଦିଅନ୍ତୁ। ଦେଖନ୍ତୁ ଅଭିମାନ ତ୍ୟାଗ କରିକି ଆସିଥିଲେ, ବାହ୍ୟ ଅଭିମାନ ତ୍ୟାଗ କରିକି ଆସିଥିଲେ, କିନ୍ତୁ ଅନ୍ତରର ଅଭିମାନକୁ ସାଧୁ ତ୍ୟାଗ କରିଦେଉଛନ୍ତି, ଦୂର କରିଦେବେ। ରାଜ ଅଭିମାନକୁ ତାଙ୍କର ଦୂର କରିଦେବେ। ଯିଏ ମୁସଲମାନ କୂଳରେ ଜନ୍ମ ହେଇଥିଲେ, ତୈବ ସାଧବ ସାଧୁ ସର୍ବସଙ୍ଗ ବିବର୍ଜିତ। ହେ ମା, ଭଗବାନ କପିଳଦେବ କହିଲେ, ହେ ସାଧୁ ମା, ସେଭଳି ସାଧୁଙ୍କର ସଙ୍ଗ ପ୍ରାର୍ଥନା କର, ସର୍ବଦୋଷ ହରନ୍ତି ତେ, ସବୁ ଦୋଷ ମହାରେ। ଆମେ କି କପଟି ଆଜ୍ଞା, ଏଇଟା ଆମର ଦୋଷ। ଆଜି ପ୍ରଭୁଙ୍କୁ ଜାଣିଲେ, କିନ୍ତୁ କୋଟି କୋଟି ଜନ୍ମ ଏ କପଟ ସଂସାର ଧର୍ମରେ ପଶିକି ଆସିଛି, କ'ଣ କରିବି ପ୍ରଭୁ, ଏଇଟା ମୋର ଦୋଷ। ମୁଁ ବର୍ତ୍ତମାନ ମୁଣ୍ଡ ପିଟି କାନ୍ଦିଲେ ବି କରିବି କ'ଣ, ମୁଁ ଯେଉଁ ସଂସାର ପଶିକି ଆସିଥିଲି, ମୁଁ ପୁଣି ସେ ସଂସାରକୁ ବାହାର କରିଦେଇପାରିବି, ଏ ମନରୁ ସେ ଧର୍ମଟାକୁ ଦୂର କରିଦେଇପାରିବି, ପାରିବି ତ ପ୍ରଭୁ। ତ ଅଜ୍ଞାନ ଥିଲେ, କିନ୍ତୁ ବର୍ତ୍ତମାନ ରାସ୍ତା ଏଇ ତୈବ ସାଧବେ ସଦୁ ସର୍ବସଙ୍ଗ ବିବର୍ଜିତ। ହେ ମା, ଆଜି ସର୍ବସଙ୍ଗ ବିବର୍ଜିତ, ଧର୍ମାଦି ଚତୁଷ୍ଟୟ ତ୍ୟକ୍ତା ଆସକ୍ତି ଶୂନ୍ୟ, ସେଇଭଳି ସାଧୁର ସଙ୍ଗ କର। ଆକବରଙ୍କର ଭାଗ୍ୟ କାନ୍ଦୁଛନ୍ତି, ପ୍ରଭୁ କିଛି ସେବାର ସୁଯୋଗ ଦିଅନ୍ତୁ, ମୁଁ କୃତାର୍ଥ ହେବି। ସନାତନ ଅର୍ଦ୍ଧ ନିମ୍ମିଳିତ ନେତ୍ରରେ କହିଲେ, କାହିଁ କହିଲେ, ଆଙ୍କର ଅନ୍ତର ଅଭିମାନ ଦୂର କରିବା ପାଇଁ କହିଲେ, ମହାରାଜ ଆପଣ ଟିକେ ଯାଆନ୍ତୁ କେସି ଘାଟର, ଯମୁନା ତଟସ୍ଥ କେସି ଘାଟର ଗୋଟିଏ ସୋପାନର ଗୋଟିଏ ପ୍ରସ୍ତର ଉଠିଯାଇଛି, ତାକୁ ଟିକେ ସଜେଇ ଦେବେ। ଏ ସିନା ସାଧୁ ନିକଟରେ ବାହ୍ୟରେ ଅଭିମାନଟାକୁ ତ୍ୟାଗ କରିଦେଇଥିଲେ, କିନ୍ତୁ ଅନ୍ତର ତ ସୂକ୍ଷ୍ମ ଭାବରେ ଅନାଦିକାଳରୁ ଯିବାର ଅଭିମାନ ଅଛି ନା, ଆଉ ପୁଣି ପଦବୀ, ପଦବୀ ଗୋଟିଏ ବସ୍ତୁ, ଗୋଟିଏ ନିରଭିମାନ ବ୍ୟକ୍ତିକୁ ଅଭିମାନରେ ବସେଇ ଦେବ। ନିଷ୍କିଞ୍ଚନ ହବାକୁ ଚାହିଁଲେ ବି ପଦବୀ ଆପଣଙ୍କୁ ଛାଡ଼ିବନି, ଅଭିମାନ କରି ଥୋଇଦେବ। ଏଭଳି ସଂସାରରେ କିଏ ଅଛି ଯିଏ ପଦବୀ ପାଇକି ନିରଭିମାନ ହେଇପାରିବ, ହେଇପାରିବ ନା। ଉଦାହରଣ ନା, ବ୍ରହ୍ମାଙ୍କର ଅତି ପ୍ରିୟ, ଭଗବାନଙ୍କର ଅତି ପ୍ରିୟ ଦକ୍ଷ, ଅତି ପ୍ରିୟ, ବହୁ ବଡ଼ ଭକ୍ତ, କିନ୍ତୁ ଯେତେବେଳେ ପ୍ରଜାପତି ପଦରେ ଅଭିଷିକ୍ତ ହେଇଗଲେ, ଯାହାଙ୍କୁ କେହି ନିନ୍ଦା କରନ୍ତିନି, ଯାହାଙ୍କର ଘର ନାହିଁ, ଦ୍ୱାର ନାହିଁ, ଶରୀର ଚେତନ ନାହିଁ, ସେ ଶିବଜୀବୁ ନିନ୍ଦା କରେ, ଇଏ ପଦବୀର ମର୍ଯ୍ୟାଦା। ପଦବୀ ପାଇଲେ ଅଭିମାନ ଆସିଯିବ। ଆକବର ଅନ୍ତର ଅଭିମାନକୁ ଦୂର କରୁଛନ୍ତି ସନାତନ, କହିଲେ ବ୍ରଜର ବୈଭବକୁ ଦର୍ଶନ କରୁଛନ୍ତି, ଯା ଗଲ ଗଲ, ସେବା ପ୍ରାର୍ଥନା କରୁଛ, ମୋର କ'ଣ ସେବା କରିବ, ଟିକେ ବ୍ରଜଧାମର ସେବା କର, ବ୍ରଜର କରୁଣା ପାଅ, ପଠେଇଦେଲେ। ଆକବର ଯାଇ ପହଞ୍ଚିଲେ, ଯମୁନା ଦେବୀଙ୍କୁ ପ୍ରଣାମ କରିକି ତାହେଲେ ପାହାଚକୁ ଦେଖୁଛନ୍ତି, ପାହାଚଟା କେଉଁଥିରେ ନିର୍ମିତ, ପାହାଞ୍ଚ ନିର୍ମିତ, ଏ ପାଞ୍ଚଟି ପଞ୍ଚ ମରକତରେ ନିର୍ମିତ, ହୀରକ, ହୀରା, ମୁକ୍ତା, ସ୍ୱର୍ଣ୍ଣ, ବିଦ୍ରୁମ, ପଦ୍ମରାଗ। ଆକବର ଦେଖୁଛନ୍ତି, ମୁଁ ଯଦି ମୋ ରାଜକୋଷର ସମସ୍ତ ଅର୍ଥକୁ ବ୍ୟୟ କରିବି, ଏ କେସି ଘାଟର ଗୋଟିଏ ପ୍ରସ୍ତରକୁ ମୁଁ ସଜେଇ ପାରିବି, ଭୋ ଭୋ ହେଇ କେସି ଘାଟରେ ଗଡ଼ିଲି। ମୁଁ ଆସିଥିଲି ସାଧୁଙ୍କର କରୁଣା ପାଇବା ପାଇଁ କି ସେବା କରି, ସାଧୁଙ୍କ ସେବା ମୋ ଭାଗ୍ୟରେ ହେଲା ନା। ମୋ ବହି କାନ୍ଦି କାନ୍ଦି ଯାଇ ସନାତନ ପାଖରେ ପହଞ୍ଚି ପୁଣି ଦଣ୍ଡାୟମାନ ହେଲେ, ରୂପ ପୁଣି ଜଣେଇଲେ, ପ୍ରଭୁ ମହାରାଜ ଦଣ୍ଡାୟମାନ ହେଇଛନ୍ତି, ତମେ ଟିକେ କିଛି କୃପା କରନ୍ତୁ। ସନାତନ କେବଳ ଚାହିଁକି କହିଲେ, ତୁମ ପ୍ରତି କେଉଁ କରୁଣା ବାକି ରହିଲା କୁହ ଆକବର, ତୁମ ପ୍ରତି କେଉଁ କରୁଣା ବାକି ରହିଲା, ତୁମେ ବ୍ରଜର ବୈଭବ ଦେଖିଲ ନା, ବ୍ରଜଭୂମିର ବୈଭବ ଦେଖିଲ, ଯାଅ ତୁମ ଜୀବନ କୃତାର୍ଥ ହେଇଗଲା। ଆକବର ଭୋ ଭୋ ହୋଇ କ୍ରନ୍ଦନ କରିକରି ଆସିଲେ, ସାଧୁ ଏତେ କରୁଣାମୟ, ମୁଁ ଯାହାର ସେବା କରିବା ପାଇଁ ଯାଇଥିଲି ସିଏ ମୋର ସେବା କଲେ, ସାଧୁର କରୁଣା ଦେଖୁଛନ୍ତି ତ। ଆକବର ଏ ସଂସାର ସାଧୁର କଣ ସେବା କରିପାରିବ କୁହନ୍ତୁ?
ବସ୍ତ୍ର ଦିଗ ଆମର ବସନ, ଘର ଦବ ବୃକ୍ଷ ଆମର ଘର,
ସଂସାର ସାଧୁର ଉପକାରକୁ କେବେ ସୁଝିପାରିବ ନା। ସାଧୁର ଅବଦାନ, ଏ ସଂସାର ପ୍ରତି ବ୍ୟାସଙ୍କର ଅବଦାନ, ସୁଖଦେବଙ୍କର ଅବଦାନ, ଗୋସ୍ୱାମୀମାନଙ୍କର ଅବଦାନ, ଚିର ଋଣୀ ଏ ସଂସାର। କଣ ଦେଇଛି, କଣ ଦେଇଛି ତାଙ୍କର କୀର୍ତ୍ତି? ତାଙ୍କର କୀର୍ତ୍ତିକୁ ଗୋଟିଏ ଜାଗାରେ ଲେଖା ଅଛି, ଜଡ଼ ଭୌତିକବାଦୀ ଯେଉଁମାନେ, ଯେଉଁମାନଙ୍କର ଯାହା କହନ୍ତି ପଞ୍ଚଭୌତିକ ଶରୀର, ଯେଉଁମାନେ ଆଜି ମାଟିରେ ମିଶିଗଲେଣି, ଯେଉଁମାନେ କୀଟ ହୋଇଛନ୍ତି, ତାଙ୍କର କୀର୍ତ୍ତିକି ସଂସାର ଘୋଷୁଛି। କିନ୍ତୁ ଯେଉଁମାନଙ୍କର ଅବଦାନ, ଯେଉଁମାନେ ସଂସାରରୁ କିଛି ଚାହାନ୍ତି ନା, ସଂସାର ଜୀବକୁ ସବୁ ଦବା ପାଇଁ ଚାହାନ୍ତି, ସେମାନଙ୍କୁ ଏ ହତଭାଗା ସଂସାରୀ ଲୋକମାନେ କହୁଛନ୍ତି ମାନେ ସଂସାରର ଭାର ବୋଲି, ଆକବର ମୋ ବହି କ୍ରନ୍ଦନ କରିଗଲେ କି ସାଧୁର ଦୟା। ମୁଁ ଆସିଥିଲି ସାଧୁ ସେବା କରି କରୁଣା ପାଇବି, କିନ୍ତୁ ସାଧୁ ମୋର ସେବା କରିକି ରଜର ବୈଭବ ଦେଖେଇଦେବେ। ଆକବର ବହୁଦିନ କେବଳ କ୍ରନ୍ଦନ କରିକରି ରାଜକାର୍ଯ୍ୟ ତ୍ୟାଗ କରିଦେବେ, ଖାଲି କରୁଣାକୁ ଚିନ୍ତା କରିବି। ସାଧୁ ବ୍ରଜଭୂମିରେ ରହିକି ଟିକେ ବ୍ରଜଭୂମିର ବୈଭବ ଦେଖିପାରୁନାହାନ୍ତି, କିନ୍ତୁ ମୁଁ ଯାଇଥିଲି ତାର ସେବା କରିବା ପାଇଁ, ଏଇଟା କ'ଣ କରୁଣା ମୋତେ କଲେ? ମୁଁ କେବଳ ଚିନ୍ତା କଲେ କେସି ଘାଟରେ ସେ ବ୍ରସ୍ତର, ଏତିକି ଚିନ୍ତା କରିକରି ରାଜକାର୍ଯ୍ୟ କିଛି ଦିନ ପାଇଁ ସ୍ଥଗିତ ହେଲା। ଇଏ ସାଧୁର କରୁଣା, ଇଏ ସନାତନ ଗୋସ୍ୱାମୀଙ୍କର କରୁଣା। ଓ କୃଷ୍ଣ, ଆଉ ଦୁଇଟି ଲୀଳା ରହିଲେ, କାଲି ଆମେ ସାଙ୍ଗ କରିବା। ତେବେ ଆକବର ଗଲା ପରେ ଆକବରଙ୍କର ବହୁତ ଲୀଳା ଅଛି, ବହୁ କାର୍ଯ୍ୟ ଆକବର କରିଛନ୍ତି। ଆପଣ ଯଦି ଆଜି ବି ଯାଆନ୍ତି ପ୍ରଭୁ ଦାଉଜୀଙ୍କ ପାଖକୁ, ଦାଉଜୀଙ୍କ ପାଖରେ ସଂସ୍କାର, ଦାଉଜୀଙ୍କ ନିକଟରେ ସଂସ୍କାର କାର୍ଯ୍ୟ ବି ଆକବର କରିଛନ୍ତି। କୃଷ୍ଣ ଭକ୍ତ ସେ, ଜୀବ ହେଉଛି କୃଷ୍ଣ ଭକ୍ତ। ଭକ୍ତିମ ଠାକୁର କ'ଣ କହିଲେ, କୃଷ୍ଣ ଦାସ ଏହି ବିଶ୍ୱାସ କରିଲେ ତାର ଦୁଃଖ ନା। ଜୀବର ଦୁଃଖ କେଉଁଠି ଅଛି? ମୁଁ ଭଗବାନଙ୍କର ଦାସ, ମୁଁ ଜଗନ୍ନାଥଙ୍କର ଦାସ, ମୁଁ ଶ୍ରୀକୃଷ୍ଣଙ୍କର ଦାସ, ଆଉ ଦୁଃଖ ନାହିଁ କି ସଂସାର? ଏ ଦାସତ୍ଵ ଭାବନା ପାଇଁ ଆମେ ସାଧାରଣ ଅଫିସରେ, ସାର୍ କ'ଣ କହୁଛେ? ସାର୍ ଆମେ କାଲି ଟିକେ ଛୁଟି ଦେବେ। ସାର୍ ଆପଣଙ୍କର କ'ଣ ଦରକାର? ସାର୍ କ'ଣ କହିବେ? ସାରଙ୍କର ନାମ ଧରି ଧରି ବାରମ୍ବାର ବାରମ୍ବାର ତାଙ୍କର ଦାସତ୍ଵ ବୋଲି ଆମେ ପରିଚୟ ଦେଉଛେ। ମୁଁ ଆପଣଙ୍କର ଅଧୀନ, ମୁଁ ଆପଣଙ୍କର ଅଧୀନ। ସେଭଳି ଭଗବତ ରାଜ୍ୟରେ ଦାସତ୍ଵ ହବ କ'ଣ? ଆଜ୍ଞା, ମୁଁ ଦିନ ଲୋକ ଆଉ କ'ଣ କରୁଛି, ଆପଣଙ୍କର ଟିକେ ନାମ କରୁଛି, ମୁଁ ସଂସାର, ମୁଁ ଦାସ ଲୋକ, ଆଦରରେ ଗୌରବରେ ପ୍ରଭୁଙ୍କର ନାମ, ଏହି ଦାସତ୍ଵ ଭାବକୁ ସୃଷ୍ଟି କରିବେ, ଆଉ କିଛି ନାହିଁ। ମହାପ୍ରଭୁଙ୍କ ଶିକ୍ଷାରେ ଦାସତ୍ଵ ଭାବନା ସୃଷ୍ଟି ହବ, ଜଣେ ଆକୁଳ ଚିତ୍ତରେ, ଜଣେ ଶୁଦ୍ଧ ଭକ୍ତଙ୍କର ପାଦାଶ୍ରୟ କରି ଆକୁଳ ଚିତ୍ତରେ ପ୍ରଭୁଙ୍କର ନାମ କଲେ, ନିରପରାଧ ନାମ କଲେ, ଦାସତ୍ଵ ଭାବନା ଆସିବ, ସେତେବେଳେ ସାଧୁଙ୍କର କରୁଣା ପାଇବ। ବ୍ରଜର ବୈଭବ ଆକବର ଦେଖିଲା ଭଳି କି ଅଭିମାନ, କରୁଣା ପାଖରେ ନିର୍ଦ୍ଦୋଷ ସାଧୁ, ସେ ଶବ୍ଦ ସୁନ୍ଦର କରିଦେବେ। ବାର ଦୋଷ ଅଠର ଦୋଷ କେତେ ହେଲା? ବାର ଅଠର, ବାର ଅଠର କୋଡ଼ିଏ, ଦଶ ତିରିଶ, ସୁନ୍ଦର କରେ ସାଧୁ, କାରଣ ସର୍ବଦୋଷ ହେଇପାରୁଛି। କେବଳ ପ୍ରଭୁଙ୍କର ଆଶ୍ରୟରେ, ଶୁଦ୍ଧ ଭକ୍ତର ଆଶ୍ରୟରେ ନାମ କୀର୍ତ୍ତନ, ତାଙ୍କର ସେବା। ନୃତନ ଦେଶ ଠାକୁର କ'ଣ କହିଲେ, ଛାଡ଼ିଆ ବୈଷ୍ଣବ ସେବା ନିସ୍ତାର ପାଇଛି କବା, ଅନୁକ୍ଷଣ ଖେଦ ଉଠ ମନେ, ଜୀବେର ଉଚିତ ନୁହେଁ କ'ଣ କରିବା, କଳିଯୁଗର ଲୋକ ସାଙ୍ଗେ ସାଙ୍ଗେ ଭୁଲିଯାଉଛନ୍ତି। ନିରନ୍ତର ଖେଦ ଉଠ ମାନେ କୃଷ୍ଣ କୃଷ୍ଣ କୃଷ୍ଣ, ହଁ, ନରୋତ୍ତମ ଦାସ କହେ ଯିବାର ଉଚିତ ନୁହେଁ, ଶ୍ରୀ ଗୁରୁ ବୈଷ୍ଣବ ସେବା ଦେଖନ୍ତୁ ଆକବର କେମିତି କରୁଣା ପାଇଁ। ଆଉ କାଲି ଦୁଇଟି ଲୀଳା, କାଲି ମୁଁ ସାରିଛି ବାଟରେ, ମୁଁ ତୁ କାଲି କାଲି କ'ଣ ମୁଁ ଚାରିଦିନ ହେଇଗଲି, କାଲି ଗୋବର୍ଦ୍ଧନ ପ୍ରାପ୍ତି, ଗୋବର୍ଦ୍ଧନ ଶିଳା ଯେଉଁ ଅଛନ୍ତି ଦାମୋଦର ମନ୍ଦିରରେ, କେବଳ ସନାତନ ପ୍ରଭୁ ପ୍ରାପ୍ତି ହେବେ, ରାଧାରାଣୀଙ୍କର ଦର୍ଶନ ନା, ଆଉ ଅଧିକ ଲୀଳା ଅଛି କହି ଆମେ କାଲି ରୂପଭୂଷଣ ଚରିତ୍ରରେ ପ୍ରବେଶ କରିବା। କାରଣ 29 ତାରିଖ କଥା ବିଶ୍ରାମ ଦିଆଯିବେ, ଆଉ 30 ତାରିଖ ଆମର ପୂଜ୍ୟପାଦ ମହାରାଜ ଶ୍ରୀପାଦ ମହାରାଜଙ୍କର ବ୍ୟାସ ପୂଜା ଅନୁଷ୍ଠିତ ହେବେ, ଆଉ 29 ତାରିଖ
ମୋ ପାଖରେ ସ୍ୱୀକୃତି ଦେଇଥିଲି, ଭଗବାନ କହିଥିଲି ଯେ ମୋର ତ ଅସୁସ୍ଥ ଅଛି ଶରୀର, ଆଉ ଯେଉଁଦିନେ ମୋ ଶରୀର ଏହା ବିଶେଷ କରି ହାତ ଟିକେ ଖରାପ ଅଛି ଖୋଲା ହେବ, ସେଦିନ ମୁଁ କଥାଟାକୁ ବିଶ୍ରାମ ଦେଲି, ସେଦିନ ମୁଁ କଥା ଚାଲି 29 ତାରିଖ ଦିନ ଖୋଲା ହେବ, ସେଦିନ କଥା ବିଶ୍ରାମ ଦେଲା ପରେ 2-3 ଦିନ ପରେ ମୋତେ ପୁଣି ଯିବାକୁ ପଡ଼ିବ ଜଳେଶ୍ୱର, December 1st ସେଠି ପ୍ରୋଗ୍ରାମ୍ ଅଛି। ତେଣୁ ରୂପଗୋସ୍ୱାମୀଙ୍କ ଚରିତ୍ରକୁ ଆଉ ଜୀବଗୋସ୍ୱାମୀ ଯତ ମୋର ଇଚ୍ଛା ଯେତେ ବାଟେ ଯିବେ, କିନ୍ତୁ ରୂପଗୋସ୍ୱାମୀଙ୍କ ଚରିତ୍ରକୁ ଟିକେ ଶ୍ରବଣ କରିବା। ତେଣୁ କାଲି ସଂକ୍ଷେପରେ କିଛି ଆଲୋଚନା କରି ପ୍ରଭୁ କୃପାଙ୍କର ଚରିତ୍ର ଆମେ ପ୍ରବେଶ କରିବା, ଯଦି କିଛି ଦୋଷ ତ୍ରୁଟି ଥାଏ ଆପଣମାନେ କ୍ଷମା କରିବେ। ଜୟ ସାର ଗୋସ୍ୱାମୀ ପ୍ରଭୁ କି ଯାଏ, ସନାତନ ଗୋସ୍ୱାମୀ ପ୍ରଭୁ କି ଯାଏ, ଅନନ୍ତ କୋଟି ବୈଷ୍ଣବ ଭକ୍ତ ବୃନ୍ଦ କି ଯାଏ, ଷଡ଼ ଗୋସ୍ୱାମୀ ପ୍ରଭୁ କି ଯାଏ, ଭକ୍ତଦେବୀ ତୁଳସୀ ମହାରାଣୀ କି ଯାଏ, ପ୍ରଭୁପାଦଜୀ ମହାରାଜ କି ଯାଏ, ଗୌରବିନ୍ଦ ସ୍ୱାମୀ ଶ୍ରୀ ଗୁରୁଦେବ କି ଯାଏ, ନିତାଇ ଗୌର ପ୍ରେମାନନ୍ଦେ ହରି ହରି। 2 ମିନିଟ୍ ନାମ କୀର୍ତ୍ତନ ଆପଣ।